ప్రజలు ఇతర విద్యార్థులతో పాల్గొన్నారు. మరొకసారి నివేదన కలిగి మధ్యలో విద్యార్థులు వచ్చింది. మా యొక్క రాజు జగన్నాథ్ చూద్దామని హనుమంతుడు అన్యన్య పాల్గొన్నాయి. మరి కొద్ది కొద్ది అందరూ ప్రణాం నివేదన కలిగి ଭାଗବତ କଥା କହିବା ପୂର୍ବରୁ ଭାଗବତ କଥା କହିବା ଏ ଭାଗବତ ହେଉଛନ୍ତି ଭଗବାନଙ୍କର ଅଙ୍ଗ. ଆପଣମାନେ ଜାଣିବେ ଭାଗବତ କିଭଳି ପ୍ରକାଶ ହେଲେ. ଭଗବାନଙ୍କର ଜଣେ ଅବତାର ସୂର୍ଯ୍ୟାସରେ ସେ ଆସିଲେ କଳିଯୁଗ ଲୋକମାନଙ୍କର ସବୁ ସ୍ମରଣ ଶକ୍ତି କମିଯିବ. ସେମାନେ ଏହି ଶାସ୍ତ୍ର ଉପରେ ସବୁ ବୁଝିଯିବେ. ସେଥିପାଇଁ ଯେ ଆସିଲେ ଯିଏକି ଭଗବାନଙ୍କର ଜଣେ ସତ୍ୟାବସ୍ଥ ଅବତାର, ସେ ଆସି ସମସ୍ତ ବେଦ ପୁରାଣ ଉପନିଷଦ ସମସ୍ତ ରଚନା କଲେ. ଆପଣମାନେ ଜାଣିଥିବେ ସେ ପରାଶର ମୁନିଙ୍କର ଏବଂ ସତ୍ୟବତୀଙ୍କର ପୁତ୍ର ସେ ଏ ସମସ୍ତ ଶାସ୍ତ୍ର ରଚନା କଲେ. ଆସିମାନେ ରଚନା କଲେ ବେଦାନ୍ତ ସୂତ୍ର. ବେଦାନ୍ତ ସୂତ୍ର କହିଲେ ସେଥିରେ ସମ୍ପୂର୍ଣ୍ଣ ଶ୍ଳୋକ ନାହାନ୍ତି, ସମ୍ପୂର୍ଣ୍ଣ କଥା ନାହିଁ, କେବଳ ସୂତ୍ର ଆକାରରେ କହିଛନ୍ତି ଯେ ମା ଶ୍ଳୋକ ଇତ୍ୟାଦି ଏହିଭଳି ଭାବରେ ସୂତ୍ର ସବୁ ରହିଛନ୍ତି ଭଗବଦ୍ଗୀତାରେ. ଏହି ବେଦାନ୍ତ ସୂତ୍ର ମାନ୍ୟ ଭଗବଦ୍ଗୀତା ତେର ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି, ଅର୍ଜୁନ ପୃଥିବୀ ବୌଦ୍ଧା ଯୁଦ୍ଧ ଛନ୍ଦବୀ ବିଭିନ୍ନ ପୃଥକ ବ୍ରହ୍ମସୂତ୍ର ପ୍ରକାଶ କରିବା ଦେଖୁ ଅଭିଯୋଗ ଦେଇଛନ୍ତି. ଯେଉଁ ବିଭିନ୍ନ ଜ୍ଞାନ ଯେଉଁ ପ୍ରଦାନ କରାଯାଉଛି, ବିଭିନ୍ନ ମନୁଷ୍ୟମାନେ ବିଭିନ୍ନ ପ୍ରକାର କଥା କହିଛନ୍ତି, ଶାସ୍ତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛନ୍ତି, କିନ୍ତୁ ବ୍ରହ୍ମସୂତ୍ର ଏହି ବେଦାନ୍ତ ସୂତ୍ର ବେଦାନ୍ତ ସୂତ୍ରରେ ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି. ତେଣୁ ବେଦାନ୍ତ ସୂତ୍ରରେ ଭଗବତ ଗୀତାରେ ଭଗବାନ ବେଦାନ୍ତ ସୂତ୍ରକୁ ଅନୁମୋଦନ କରିଛନ୍ତି. ସେମିତି ବେଦାନ୍ତ ସୂତ୍ର ସମସ୍ତ ଶାସ୍ତ୍ର ରଚନା କରିସାରିବା ପରେ ବ୍ୟାସରେ ବେଦାନ୍ତ ସୂତ୍ର ରଚନା କଲେ, କିନ୍ତୁ ତଥାପି ସେ ସନ୍ତୋଷ ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ସେ ମନ ଚିନ୍ତା କରୁଛନ୍ତି ଯେ ମୁଁ ତ ସମସ୍ତ ଶାସ୍ତ୍ର ରଚନା କରି ଲୋକମାନଙ୍କ ମଙ୍ଗଳ ପାଇଁ ସମସ୍ତ ଶାସ୍ତ୍ର ରଚନା କରି ମହାଭାରତ ପୁରାଣ ଇତ୍ୟାଦି ସବୁ ରଚନା କରି ଅନ୍ତିମ ବେଦାନ୍ତ ସୂତ୍ର ରଚନା କରି ତାହେଲେ ମୁଁ କାହିଁକି ସନ୍ତୋଷ ପ୍ରାପ୍ତ ହୋଇପାରୁ ନାହିଁ। ତେଣୁ ଏହି ସମୟରେ ଚିନ୍ତା କଲାବେଳେ ତାଙ୍କର ଗୁରୁଦେବ ନାରଦମୁନି ସେ ଆସି ତାଙ୍କୁ କହୁଛନ୍ତି ତାଙ୍କର ଅସନ୍ତୋଷର କାରଣ। ଭାଗବତ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଏ କଥା ବର୍ଣ୍ଣନା କରାଯିବ। ତେଣୁ କହୁଛନ୍ତି ହେ ବ୍ୟାସ, ତମେ ଯେଉଁ ବେଦ ପୁରାଣ ଓ ପରିଷ୍କାର ଇତ୍ୟାଦି ଶାସ୍ତ୍ର ରଚନା କଲ, ଏଥିରେ ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରୋଟି ବିଷୟକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ। ଯଥା ଧର୍ମ ବ୍ୟାସ୍ତା ମୁନିବ ଜ୍ଞାନ ଶିକ୍ଷିତ ମନ ତଥା ବାସୁଦେବ ମହିମା ଅନୁଭବିତ। ଯେଭଳି ଭାବରେ ବେଦ ଉପନିଷଦ ମାନଙ୍କରେ ଧର୍ମ ଅର୍ଥ କାମ ମୁଖ୍ୟ ଏଠି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ଏବଂ ଏ ଶାସ୍ତ୍ର ମାନଙ୍କୁ ନାରଦମୁନି କହୁଛନ୍ତି ନିଜ ଶାସ୍ତ୍ର ରଚନା କଲ। ଯୁଗୁଷ୍ଠିତମ ଧର୍ମ ପ୍ରତି ଅନ୍ତର୍ଭୁକ୍ତ ଯୁଗୁଷ୍ଠିତମ ଶବ୍ଦ ବ୍ୟବହାର କରାଯାଇ ତଥା ନିନ୍ଦନୀୟ ଶାସ୍ତ୍ର ଏ ବିଷୟରେ ଆମେ ପରେ କଥା ହେବା କହିବା। ତେଣୁ ସେ କହିଲେ ଯେ ଏକ ଧର୍ମ ଅର୍ଥ କାମ ମୁଖ୍ୟ ଯେଭଳି ଭାବରେ ବିସ୍ତାର ଭାବରେ ତୁମେ ବର୍ଣ୍ଣନା କରିଛ, ଭଗବାନଙ୍କ ନାମ ରୂପଗୁଣ ଏଡ଼ା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହ, ଯେଉଁଥିପାଇଁ କି ତୁମେ ସନ୍ତୋଷ ପ୍ରାପ୍ତ ହୋଇପାରୁନାହ। ତେଣୁ ତାଙ୍କର ଏହିଭଳି ଭାବରେ ନାରଦମୁନି ତାଙ୍କ ନିଜର ଅଭିଜ୍ଞତା ପ୍ରକାଶ କରିଛନ୍ତି, ନିଜର ଶୁଭଧର୍ମ କଥା ସେ କହିଛନ୍ତି। ତାହାପରେ ନାରଦମୁନିଙ୍କୁ ଜାଣି ନେଇଛନ୍ତି। ସେତେବେଳେ ସେ ବ୍ୟାସରେ ଭକ୍ତି ଯୋଗରେ ଭଗବାନଙ୍କ ଧ୍ୟାନ କରି ଏହି ବେଦାନ୍ତ ଭାଗବତ ଶାସ୍ତ୍ର ଏ ସମାଧି ଭାଷ୍ୟ ବୋଲି କୁହାଯାଉଛି। ସମାଧିରେ ଏ ଭାଷ୍ୟ ପ୍ରକଟିତ ହେଲେ ତେଣୁ ସମସ୍ତ ଶାସ୍ତ୍ର ସାର୍ ହେଉଛନ୍ତି ଶ୍ରୀମଦ ଭାଗବତ। ତେଣୁ ଏହି ଭାଗବତର ବିଭିନ୍ନ ଭାବରେ ଗୋଟିଏ ଶ୍ଳୋକ ରହିଛି ଆମେ କହିବା, କାରଣ ବହୁତ ଭାଗବତ ମହାତ୍ମା ରହିଛି ଆମେ ବର୍ଣ୍ଣନା କରିପାରିବା ନାହିଁ, କିନ୍ତୁ ଆମର ସମୟ ବହୁତ କମ୍, ଆମେ ସଂକ୍ଷେପ ବର୍ଣ୍ଣନା କରିବା, ଆମର କରିବା ଉଦ୍ଦେଶ୍ୟ ଆମେ କରିବା ମଧ୍ୟ। ତେଣୁ ଏତିକି ଜାଣନ୍ତୁ, ଏଇ ଭାଗବତର ଯେଉଁ ଦ୍ୱାଦଶ ସ୍କନ୍ଧ ଅଛନ୍ତି, ସେଇ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ଶରୀର ସହିତ ସମାନ, ଭଗବାନଙ୍କର ଦୁଇ ଅଙ୍ଗ। ତେଣୁ ଭଗବାନଙ୍କର ଯେଉଁ ଦୁଇଟି ପାଦପଦ୍ମ ରହିଛି, ଏ ଭାଗବତର ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ, ଏ ହେଉଛି ଭଗବାନଙ୍କର ଦୁଇଟି ପାଦପଦ୍ମ। ତେଣୁ ଏ ପଦ୍ମପୁରାଣରେ ଭାଗବତ ମହାତ୍ମାରେ ଏସବୁଟା ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ, ଇଏ ହେଉଛି ଭଗବାନଙ୍କର ଦୁଇଟି ଜଗନ୍ ଶରୀର ବା ଦ୍ୱନ୍ଦ। ପଞ୍ଚମ ସ୍କନ୍ଧ ଭଗବାନଙ୍କର ନାଭି ଗଲେ, ଷଷ୍ଠ ସ୍କନ୍ଧ ଭଗବାନଙ୍କର ଷଷ୍ଠ ସ୍କନ୍ଧ ଭଗବାନଙ୍କର ଦକ୍ଷ ପ୍ରଦେଶ, ସପ୍ତମ ସ୍କନ୍ଧ ଏବଂ ଅଷ୍ଟମ ସ୍କନ୍ଧ, ଏ ଦୁଇଟି ସ୍କନ୍ଧ ହେଉଛନ୍ତି ଭଗବାନଙ୍କ ଦୁଇ ବାହୁ ଦୁଇ ଭୁଜ। ନବମ ସ୍କନ୍ଧ ଭଗବାନଙ୍କ କ୍ରୀଡ଼ା, ଦଶମ ସ୍କନ୍ଧ ଭଗବାନଙ୍କର ଶ୍ରୀମୁଖ, ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ ଏବଂ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକରେ ଲାଗିଥିବା କିରୀଟି ବା ମୁକୁଟ। ତେଣୁ ଆମେ ଆଜିଠାରୁ 19 ତାରିଖରୁ ଆମେ 24 ତାରିଖ ପର୍ଯ୍ୟନ୍ତ ଏଇ ଭାଗବତ କଥା କହିବା, ଆମେ ଗୋଟେ ଭାଗବତ କ୍ରମ ଗୋଟେ ସଂକ୍ଷେପରେ ବର୍ଣ୍ଣନା କରିଛୁ, ସେଇଟା ସେ ହେଉଛି ସବୁ ସ୍କନ୍ଧ ଏବଂ ସବୁ ଅଧ୍ୟାୟ, 335 ଅଧ୍ୟାୟ ଅଛନ୍ତି, 35 ସ୍କନ୍ଧ ଏବଂ 335 ଅଧ୍ୟାୟ ଅଛନ୍ତି। ତେଣୁ ସବୁ ସ୍କନ୍ଧ ଏବଂ ସବୁ ଅଧ୍ୟାୟରୁ ଉପରେ ମୁଖ୍ୟ ଶ୍ଳୋକ ଆମେ ରଚନା କରିଛେ, ଏ ଭାଗବତ କ୍ରମ ବୋଲି କୁହାଯାଇଛି। ସେଟାକୁ ଆମେ ଏଇଟା ବହୁତ ଆଗରୁ ଏଇଟାକୁ ଘୋଷଣା କରିଥିଲୁ, ଆମେ ବର୍ତ୍ତମାନ କୁହାଯାଇଥିବା ଯଦି ଚାହିଁକି ଗ୍ରହଣ କରିବେ, ଆପଣମାନେ ମଧ୍ୟ ଯଦି ଚାହିଁକି ଗ୍ରହଣ କରିବା ପାଇଁ ଆମର ଜଗନ୍ନାଥ ପ୍ରଭୁ ଅଛନ୍ତି, ତାକୁ କହିଲେ ସେ ଆପଣମାନଙ୍କ ପାଇଁ ବ୍ୟବସ୍ଥା କରିବେ। ତେଣୁ ଏଇ ଯେଉଁ ଆମେ ଯେଉଁ କଥା କହିବା, ଏଇ ଯେଉଁ ଭାଗବତ କ୍ରମରେ ଯେଉଁ ଶ୍ଳୋକ ସବୁ ଅଛନ୍ତି, ଆମେ ଚେଷ୍ଟା କରିବା ସେଇ ଶ୍ଳୋକ ଉପରେ ଆମେ କିଛି ତାକୁ ବ୍ୟାଖ୍ୟା କରିବା, କାରଣ ଅଧ୍ୟ ମଧ୍ୟ ଶ୍ଳୋକ ଅଛନ୍ତି। ତେଣୁ ଆମର ଯେଉଁ ରହିଛି ଆମର ଚିନ୍ତାଧାରା ରହିଛି ଯେ ଆମେ ଆଜି ଭାଗବତ ପ୍ରଥମ ସ୍କନ୍ଧରୁ ଆରମ୍ଭ କରିବା, ଆଜିଠାରୁ 19 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଏଇ 5 ଦିନ ଆମେ ଚେଷ୍ଟା କରିବା ନବମ ସ୍କନ୍ଧ ପର୍ଯ୍ୟନ୍ତ ଆଲୋଚନା କରିବା ପାଇଁ, ଏବଂ 24 ତାରିଖରେ ଭଗବାନଙ୍କର ଶୁଭ ଆବିର୍ଭାବ ତିଥି ମହାମହୋତ୍ସବ ଉପଲକ୍ଷେ ଆମେ ଭଗବାନଙ୍କର ଆବିର୍ଭାବ କ୍ରିୟା ଦଶମ ସ୍କନ୍ଧରେ ଭଗବାନଙ୍କର ଆବିର୍ଭାବ କ୍ରିୟା ବର୍ଣ୍ଣନା କରାଯାଇଛି। ଅନ୍ତପକ୍ଷେ ସେତିକିରେ ଆମେ ଏହି ଭାଗବତ କଥାକୁ ବର୍ଣ୍ଣନା କରିବା, ପରେ କେତେ ସୁବିଧା ହେଲେ ଆମେ ଅନ୍ୟାନ୍ୟ କଥାକୁ ବର୍ଣ୍ଣନା କରିବା। ତେଣୁ ଆଜି ଆମେ ଏଇ ଯେଉଁ ଭାଗବତ ଆରମ୍ଭ କରିବା, ତେଣୁ ଏଇ ଯେଉଁ ଭାଗବତ ଇଏ ହେଉଛନ୍ତି ସମସ୍ତ ଶାସ୍ତ୍ର ସାର, ସର୍ବେଦେ ଇହାତାନା ସାର ସାର ସଂସ୍କୃତ, ଯେଭଳି ଭାବରେ ସମସ୍ତ ବେଦ ଇତିହାସର ସାର ହେଉଛନ୍ତି ଭାଗବତ। ତେଣୁ ଏଇ ବେଦାନ୍ତ ଯେଉଁ ଇଏ ହେଉଛି ବେଦାନ୍ତର ସୂତ୍ର, ଭାଷ୍ୟ ସର୍ବସୂତ୍ରାଣ ଭାରତାର୍ଥ ବିନ୍ୟ ଗାୟତ୍ରୀ ମନ୍ତ୍ର ସମସ୍ତ ଭାଷ୍ୟ ଏବଂ ବ୍ରହ୍ମସୂତ୍ରାଣ, ଆମେ ଯେଉଁ କହିଲେ ବେଦାନ୍ତ ସୂତ୍ର ବା ବ୍ରହ୍ମସୂତ୍ର ତାର ହେଉଛି ଭାଷ୍ୟ, ଭାଷ୍ୟ ବ୍ରହ୍ମସୂତ୍ରାଣ ଏବଂ ଭାରତାର୍ଥ ବିନ୍ୟ ମହାଭାରତ ମଧ୍ୟ ଏଥିରେ ଅଛନ୍ତି, ଏବଂ ଗାୟତ୍ରୀ ଭାଷ୍ୟ ସ୍ୱରୂପ ଏଥିରେ ଗାୟତ୍ରୀ ଭାଷ୍ୟ ମଧ୍ୟ ରଖାଯାଇଛି। ତେଣୁ ଏହିଭଳି ଭାବରେ ଏ ଭାଗବତଙ୍କର ମହାତ୍ମ୍ୟ ଅନେକ ଅଛନ୍ତି। ତେଣୁ ଭାଗବତଙ୍କର ଆରମ୍ଭରେ 3ଟି ଶ୍ଳୋକରେ ବ୍ୟାସଦେବ ମଙ୍ଗଳାଚରଣ କରିଛନ୍ତି, ସବୁ ଗ୍ରନ୍ଥର ଆରମ୍ଭରେ ମଙ୍ଗଳାଚରଣ କରାଯାଏ। ଏହି ମଙ୍ଗଳାଚରଣ ହେଉଛି 3 ପ୍ରକାର, ଗୋଟେ ହେଉଛି ନମସ୍କାର, ଗୋଟେ ହେଉଛି ଆଶୀର୍ବାଦ, ଏବଂ ଆଉ ଗୋଟେ ହେଉଛି ବସ୍ତୁ ନିର୍ଦ୍ଦେଶ, ଏଇ 3ଟି ଜିନିଷ ରହିଛି। ତେଣୁ ଭାଗବତଙ୍କ ଆରମ୍ଭରେ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ 3ଟି ଶ୍ଳୋକରେ ବ୍ୟାସରେ ଏ ମଙ୍ଗଳାଚର କରିଛନ୍ତି। ତେଣୁ ମଙ୍ଗଳାଚର ଯଦି ଆମେ ବିଚାର କରିବା କରିବା ତାହେଲେ ଆମର ଆଜି ସମୟ ଚାଲିଯିବ। ତେଣୁ ଆମେ ଯଦି ସଂକ୍ଷେପରେ କରିବା ପ୍ରଥମ ଶ୍ଳୋକଟି କରିବା ଆମର ପ୍ରାବର୍ତ୍ତନ ସେ ଶ୍ଳୋକଟି ବର୍ତ୍ତମାନ କୁହାଯାଇଛି ଶ୍ରୀ ବ୍ୟାସ ବାସ
ତେଣୁ ସେ ପ୍ରଥମେ ବ୍ରହ୍ମାଙ୍କ ହୃଦୟରେ ଜ୍ଞାନ ପ୍ରଦାନ କରିଥିଲେ
ସେ ଚାରୋଟି ଯୋଗ ପ୍ରାପ୍ତ ହେଇ ବ୍ରହ୍ମା ସେ ବିଶ୍ୱକୁ ସୃଷ୍ଟି କରୁଛନ୍ତି। କେତେ ବିଶ୍ୱରେ ସେ କେତେ ପ୍ରକାର ଭାଇ ଅଦ୍ଭୁତ ସୃଷ୍ଟି ସବୁ ଭାଇ। ମୁଁ ଯେମିତି ଯାହା ସୂର୍ଯ୍ୟ ଭଗବାନଙ୍କର ଏଭଳି ଲୀଳା ରହିଛି ଯେ ତାକୁ ଦେଖି ତାଙ୍କ ମନରେ ଏମିତି ଦେବତାମାନେ ମଧ୍ୟ ସୂର୍ଯ୍ୟ ଦେବତାମାନେ ମଧ୍ୟ ସେମାନେ ମୋହ ହେଇଯାଏ। ମୁଁ ଯେମିତି ଯେ ସୂର୍ଯ୍ୟ ତିନି ବାର ଉଦାହରଣ ଦେଖା ଯେମିତି ଭାଇ ଏଇ ବୌଦ୍ଧ ଜଗତ ଭଗବାନ ସୃଷ୍ଟି କରିଛନ୍ତି ତେଜ ବାହାରି ମୁଦା ତିନୋଟିର ବିନିମୟ ହେଉଛି। ତେଜ କହିଲେ ଅଗ୍ନି, ବାଡ଼ି କହିଲେ ଜଳ ଏବଂ ମୃଦା କହିଲେ ପୃଥିବୀ ମାଟି। ଏଇ ଯେଉଁ ମନ୍ଦିରଟି ହେଇଛି ଏ ମାଟିକୁ ପାଣିରେ ଚପଟିକି ଅଗ୍ନିରେ ଅଗ୍ନିରେ କରାଗଲା ଏବଂ ଇଟା ହେଲା ଏଇଭଳି ଭାବରେ ସବୁ ସୃଷ୍ଟି ହେଉଛି। ତିନି ବାହାରି ମୁଦା ଦେଖା ବିନିମୟ ଯତ୍ର କୃଷକ ମୂଷା ଏ ଯେଉଁ କୃଷକ ରହିଛି ଏ ଯେଉଁ ତ୍ରିଲୋକ ରହିଛି ଏ ମୂଷା ମିଥ୍ୟା ନୁହଁ। ଏଥିରେ ସମ୍ପ୍ରଦାୟ ଅଛନ୍ତି ଯେପରି ବ୍ରହ୍ମ କରିଥିଲେ ଜଗତ ମିଥ୍ୟା କିନ୍ତୁ ଭାରତ ପ୍ରମାଣ ଅନୁସାରେ ଏ ଅମୂଷା ଏ ମିଥ୍ୟା ନୁହଁ କିନ୍ତୁ ଇଏ ହେଉଛି କ୍ଷଣସ୍ଥାୟୀ ସବୁବେଳ ପାଇଁ ରହିବ ନାହିଁ ଏତିକି ତପା ଧାମନା ସେନ ସଦା ନିୟମିତ ପୁରତମ ଏ ଯେଉଁ ଭଗବାନଙ୍କର ବୌଦ୍ଧ ଜଗତରେ ଯେତେ ପ୍ରକାର ସବୁ ସୃଷ୍ଟି କରିଛନ୍ତି ଏବଂ ବିଶେଷ ଭାବରେ ତିନୋଟି ଗୁଣ ସୃଷ୍ଟି କରିଛନ୍ତି ସତ ରଜ ଏବଂ ତମ ଏହି ତିନି ଗୁଣରେ ସମସ୍ତେ ଆମେ ବନ୍ଧା ହେଇକି ରହିଛୁ। ଭଗବଦ୍ଗୀତା ଚଉଦ ଅଧ୍ୟାୟ ଭଗବାନ କହିଛନ୍ତି କଥା ସତ ରଜ ତମାଇ ଦି ଗୁଣା ପ୍ରକୃତି ସମବାଦ ଦେବନ୍ଦି ମହାବାବ ଦେବେ ଦେଇ ନ ମଧ୍ୟ ଆମେ ସମସ୍ତେ ଏହି ତିନି ଗୁଣରେ ବନ୍ଧା ହେଇକି ରହିଛୁ କିନ୍ତୁ ଭଗବାନ ହେଉଛନ୍ତି ନିରସ୍ତ ଦୁର୍ଗମ ଭଗବାନ ସେ ଗୁଣ ରୁଚାରେ ଭଗବାନ ଗୁଣ ଦ୍ୱାରା ଆବଦ୍ଧ ହୁଅନ୍ତି ଭଗବାନ ଆଉ ଜୀବ ଭିତରେ ତଫାତ ସେଇଟା ତେଣୁ ସେଇ ସତ୍ୟ ପରମ ସେଇ ପରମ ସତ୍ୟ ସେ ହେଉଛନ୍ତି ଅନ୍ତିମ ସତ୍ୟ ଭଗବଦ୍ଗୀତାର ଭଗବାନ କହି ମତ ପରତର ନାନା କିଛି ଅଛି ଜାଣିଲେ ମୋ ଠାରୁ ଆଉ ଉନ୍ନତ ସତ୍ୟ କିଛି ନାହିଁ ସେଇ ସତ୍ୟ ପରମ ଧୀମୟୀ ସେଇ ସତ୍ୟ ପରମ ପରମ ସତ୍ୟକୁ ଧୀମୟୀ ମଧ୍ୟ କହୁଛି ଆମେ ଧ୍ୟାନ କରୁଛେ ଏ ଭୂବତରେ ପାରି ଏ ଗୁରୁଶିଷ୍ୟ ପରମ୍ପରାରେ ସମସ୍ତେ ଭଗବାନ ଧ୍ୟାନ କରୁଛନ୍ତି ତେଣୁ ତା ପରବର୍ତ୍ତୀ ଶ୍ଲୋକ ଗୁଡ଼ିକରେ ଆମେ ସବୁ ଆଲୋଚନା କରିବା ନାହିଁ ତାକୁ ସଂକ୍ଷେପରେ କହିବା ଯେ ଏଥିରେ ଭଗବତ ଗୀତାରେ ଭଗବାନ ଯେଉଁ ଜ୍ଞାନ ଦେଲେ ଅନ୍ତିମରେ ଯେଉଁ ଭଗବାନ ଜ୍ଞାନ ଦେଲେ ଯେ ଧର୍ମା କୈତର୍ଯ୍ୟ ମାନବ ଚରଣ ଗଜ ପ୍ରଥମ ଧର୍ମ ଭଗବାନ ସ୍ଥାପନ କରିଛନ୍ତି ସେ ଧର୍ମ କ'ଣ ନା ଅନ୍ୟ ସବୁ କିଛି ତ୍ୟାଗ କରି ଭଗବାନ ଚରଣରେ ଯିବା। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏମିତି ସମସ୍ତ ଭଗବାନ ଶ୍ରେଷ୍ଠ ଧର୍ମ ଦେଇଥାଏ ଭଗବଦ୍ଗୀତାରେ ଅନ୍ତିମରେ ଭଗବାନ ଅର୍ଜୁନ ସ୍ଥାପନ କରିଛନ୍ତି ତେଣୁ ଯେଉଁଠି ଭଗବଦ୍ଗୀତା ସେ ଦେଇଛନ୍ତି ସେଠୁ ଭାଗବତ ବାହାର କରିଛନ୍ତି ଧର୍ମ ବର୍ଜିତ ବାଇକଭଦ୍ର ଏମିତି ଶ୍ଲୋକ ଏଥିରେ ପାର୍ଶ୍ୱ ବସ୍ତୁ ଯେଉଁ କହିଛି ବସ୍ତୁ ନେଇଥିଲେ ସେ ବସ୍ତୁ ନେଇଥିବ କରେ କ'ଣ ନା ଏଥିରେ ଭଗବାନ ବିଷୟରେ ବର୍ଣ୍ଣନା କଲେ ଅନ୍ୟ କୌଣସି ଶାସ୍ତ୍ରରେ ନାମ୍ୟତ୍ର ଅନ୍ୟ କୌଣସି ଶାସ୍ତ୍ରରେ ଭଗବାନ ଭିତରେ ଏବଂ ବର୍ଣ୍ଣନା କରାଯାଏ ନାହିଁ ତେଣୁ ଶିକ୍ଷକରେ ବ୍ୟାସରେ ସମସ୍ତ ଆଶୀର୍ବାଦ ପ୍ରଦାନ କରେ ଜୀବନ ସର୍ବ ବ୍ୟବସ୍ଥା କରେ ଏ ବର୍ଷ ଯେଉଁ ଯେତେ ବର୍ଷ ଶାସ୍ତ୍ର ରହିଛନ୍ତି ସେଗୁଡ଼ିକ ମୁଖ୍ୟ ଭଳି କଳ୍ପ ମୁଖ୍ୟ କଳ୍ପ ମୁଖ୍ୟରେ ଆମେ ଯେକୌଣସି ଫଳ ଯେକୌଣସି ସମୟରେ ଯେକୌଣସି ପରିମାଣରେ ପ୍ରାପ୍ତ ହୋଇପାରିବେ ତେଣୁ ସମସ୍ତ ବୈଦିକ ଯେଉଁ ନିଗମର ମୁଖ୍ୟର ବଡ଼ ହେଉଛନ୍ତି ଭାଗବତ ଖାଲି ଫଳ ନୁହଁ ସୁପକ୍ଷ ନିଶ୍ଚିତ ଫଳ ଏବଂ ସେ ଯେମିତି ଫଳ କାର୍ଯ୍ୟରେ ପଡ଼ିଯାଏ ସେଇ ଭାବରେ ଏ ଯେଉଁ ସୁପକ୍ଷ ନିଶ୍ଚିତ ଫଳ ତଳେ ପଡ଼ୁନି ଏ ଗୁରୁଶିଷ୍ୟ ପରମ୍ପରାରେ ଆମ ପାଖକୁ ଆସୁଛି ତେଣୁ ଏଇ ସମଗ୍ର ବୈଦିକ ଶାସ୍ତ୍ରର ବୈଦିକ ପାଠ୍ୟର ନିଗମ ପାଠ୍ୟରୁ ଗାଡ଼ିକ ଫଳ ଏହି ଭାଗବତଙ୍କୁ ସମସ୍ତେ ପାଳନ କରନ୍ତି ଏଭଳି ଭାବରେ ଆଶୀର୍ବାଦ ପ୍ରଦାନ କରିଛନ୍ତି ବ୍ୟାସରେ ସମସ୍ତେ ତେଣୁ ଏଭଳି ଭାବରେ ତିନୋଟି ଶ୍ଲୋକରେ ମଙ୍ଗଳାଚରଣ କରି ତାପରେ ସେମାନେ ପ୍ରଦାନ କରୁଛନ୍ତି କଳିଙ୍ଗର ଆରମ୍ଭରେ ଲୋକମାନେ ବିଭିନ୍ନ ପ୍ରକାର କଳିଙ୍ଗର ଅଭିଜ୍ଞତା କରି ଆମେ ଦ୍ରବ ସ୍ଥାନରେ କିଛି ବର୍ଣ୍ଣନା କରାଯାଇଛି ବହୁତ ପ୍ରକାର ଅସୁବିଧା ରହିଛି କିନ୍ତୁ କଳିଯୁଗ ସର୍ବମହାନ୍ତ ଯେମିତି ମଙ୍ଗଳ ହେବ ସେଥିପାଇଁ ଉତ୍ତରପ୍ରଦେଶରେ ନୈମିଷାରଣ୍ୟ କ୍ଷେତ୍ର ରହିଛି। ସେଇଠି 18,000 ମଧ୍ୟ ଏକତ୍ରିତ ହେଇଥିଲେ। ତାଙ୍କର ମୁଖ୍ୟ ଥିଲେ ସନକ ମୁନି ଏବଂ ସେମାନେ 1,000 ବର୍ଷ ଧରି ଗୋଟେ ଯଜ୍ଞ କରିବା ପାଇଁ ଆରମ୍ଭ କରିଥିଲେ ସମସ୍ତ ମାନବ କଲ୍ୟାଣ ପାଇଁ, ନିଜ ଭାବରେ କରିଥିଲା ମାନବଙ୍କ କଲ୍ୟାଣ ପାଇଁ। କିନ୍ତୁ ସେ ଯଜ୍ଞରେ ଏତେ କୌଣସି ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ, ବିଶେଷ ଫଳ ପ୍ରାପ୍ତ ହେଇପାରିଲେ ନାହିଁ। କିନ୍ତୁ ଦୈବକ୍ରମେ ସୁତଭୂଷଣ ଯାଇକି ପହଞ୍ଚିଲେ। ତେଣୁ ସୁତଭୂଷଣଙ୍କୁ ଦେଖିଲେ ସେମାନେ ସେମାନଙ୍କୁ ସେମାନେ ସମସ୍ତେ ପ୍ରଣାମ କରି ତାଙ୍କର ବ୍ୟାସ ପ୍ରଦାନ କରି ତାଙ୍କୁ ପ୍ରଶ୍ନ କରିଥାନ୍ତି। ଏହି ଭାଗବତ ଏହି ପ୍ରଶ୍ନରୁ ଆରମ୍ଭ 6 ପ୍ରଶ୍ନ, ଏହି 6 ପ୍ରଶ୍ନର ଉତ୍ତରରେ ଏମାନଙ୍କ ଭାଗବତ କହିଲେ। ତେଣୁ ପ୍ରଥମ ପ୍ରଶ୍ନ ହେଉଛି କ'ଣ, ତେଣୁ ଆମକୁ ସାର ବିଷୟରେ କଳ୍ପନା କରୁଛନ୍ତି। ସାରଟା କ'ଣ? ଏ ଦ୍ୱିତୀୟ ପ୍ରଶ୍ନ, ତୃତୀୟ ପ୍ରଶ୍ନ ହେଉଛି ଯେ ଶୁଦ୍ଧ ଦାନାଦି ବଦାନ୍ତେ ଭଗବାନ ମତଦାନ ପ୍ରତି ଦେବକ୍ୟାଶ୍ରୟା ପ୍ରଭୁ ଭଗବାନ ଦେବକୀ ଏବଂ ବସୁଦେବଙ୍କ ଶୁଦ୍ଧରେକି ଆସିଲେ। ଭଗବତ ଗୀତାରେ ଭଗବାନ କହିଲେ, ଅର୍ଜୁନ କହିଲେ ଚତୁର୍ଥ ଅଧ୍ୟାୟରେ, ଅର୍ଜୁନ ଜନ୍ମ କାମ ତେଣେ ନିଜମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱଦେହ ଜନ୍ମ ନାଇଁ ମହାବିଶ୍ୱ ଅର୍ଜୁନ ଭଗବାନଙ୍କ ଜନ୍ମ କାମକୁ ଯଦି ଜଣେ ତତ୍ତ୍ୱରେ ଚାହିଁଗଲେ ତାହେଲେ ଜୀବନରେ ସିଦ୍ଧି ପାଇଗଲେ। ତେଣୁ ସେ କଥା ଏଠି ମୋତେ ପଚାରୁଛନ୍ତି ପ୍ରଭୁ ଭଗବାନ ଯେଉଁ ଦେବକୀ ଏବଂ ବସୁଦେବ ଶୁଦ୍ଧରେକି ଆସିଲେ ବିଭିନ୍ନ ବିଦ୍ୱାନ ବିଭିନ୍ନ ଭଗବାନଙ୍କର କର୍ମକୁ ବର୍ଣ୍ଣନା କରିଛନ୍ତି, ବର୍ଣ୍ଣନା କରିଛନ୍ତି। ତେଣୁ ଦାରାୟଣ ଆପଣ ଆମେ ବହୁତ ଶ୍ରଦ୍ଧାବାନ କରୁଛୁ, ଆମେ ଶୁଣିବା ପାଇଁ ବହୁତ ଆଗ୍ରହ ରହିଛି। ତେଣୁ ଆପଣ ଭଗବାନଙ୍କ ଜନ୍ମ କର୍ମ ବିଷୟରେ କୁହନ୍ତୁ। ତେଣୁ ପଞ୍ଚମ ପ୍ରଶ୍ନ ହେଲା ଯେ ଅଥା ଖାଇ ହରେ ଜୀବନ ଅବତାର କଥା ସୁଭା ଲୀଳା ବିଲୋଦ ଶୈଳ ଈଶ୍ୱର ମହାରାଜା। ଲୋକମାନେ କହିଦେବେ ଜାଣିପାରିବେ ନାହିଁ କି ଭଗବାନ ଦେଇ ଏହାକୁ ଦେଖିବାକୁ ପାରିବେ ଭଗବାନ ଦେଇ, ସେଥିପାଇଁ ଭଗବାନ ତେଣୁ ଭଗବାନ ଯଦି ଚାଲିଲେ ଭଗବାନ ସବୁ ଚାଲିଲେ ଚାଲିଲେ ତେଣୁ ବର୍ତ୍ତମାନ ଆଉ ଧର୍ମ ରହିଲେ ନା କାହାରି ଆଶ୍ରୟ ନେଲେ ଚାଲିଗଲେ? ଏ ଛଅଟି ପ୍ରଶ୍ନ ପଚାରିଛନ୍ତି। ଏ ଛଅଟି ପ୍ରଶ୍ନ ଉତ୍ତରରେ ସୁଖସ୍ୱାମୀ ଏ ଭାଗବତର 18 ଶ୍ଳୋକ ଥାଏ। ତେଣୁ ଆମେ ବହୁତ ସଂକ୍ଷେପରେ କହୁଛେ, ଚେଷ୍ଟା କରିହେବ ନାହିଁ କାହିଁକି ନା ଆମେ ଯେତେ ଯେଉଁ ସମ୍ଭବ ଆମେ ଭାଗବତରେ ଶ୍ଲୋକ ଯୋଉ ରହିଛନ୍ତି ସେ ଶ୍ଲୋକ ଉପରେ କିଛି ଗୁରୁତ୍ୱ ପ୍ରଦାନ କରିବା। ଭାରତର ଅନେକ ଶ୍ଲୋକ ରହିଛନ୍ତି, ଆମେ ଖୁବ୍ କମ୍ ଶ୍ଲୋକ ଯୋଗୁଁ କାଟିଛୁ, ସେହି ଶ୍ଲୋକ ଉପରେ କହିବା। ତେଣୁ ଏସବୁ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏସବୁ ସରିଲା ପରେ ଦ୍ୱିତୀୟ ଅଧ୍ୟାୟରେ ଶୁଦ୍ଧ ଗୋସ୍ୱାମୀ ତାଙ୍କ କଥା କହୁଛନ୍ତି। ତେଣୁ ସେ ମଧ୍ୟ ତିନୋଟି ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି, ଭଗବାନ ପ୍ରାର୍ଥନା କରିଛନ୍ତି। ଦୁଇଟି ଶ୍ଲୋକରେ ଗୁରୁଦେବ ପ୍ରାର୍ଥନା କରିଛନ୍ତି ଏବଂ ଗୋଟିଏ ଶ୍ଲୋକରେ ଭଗବାନ ପ୍ରାର୍ଥନା କରିଛନ୍ତି। ଜଣ ସବଜନ ତମକେ ତମପିତ କୃତ୍ୟମ ଦୈବାୟନ ବିରକାତରବାଦ ଭାବ ପୁତ୍ରେଷୁ ଧର୍ମେ ଦୟା ଦରବାଗ୍ନେଦୁଂ ତଂ ସର୍ବଭୂତ ହୃଦୟଂ ମନିମାନ ତୁର୍ଷ୍ଣୀ। ତେଣୁ ବର୍ତ୍ତମାନ ସୁଦର୍ଶନ ଚିନ୍ତା କରୁଛନ୍ତି ଯେ ସ୍ୱର୍ଣ୍ଣକାଳୀ ଗୋଷ୍ଠୀ ଯେଉଁ ପ୍ରଶ୍ନ ପଚାରିଲେ ଏ ପ୍ରଶ୍ନର ଉତ୍ତର ମୁଁ କ'ଣ ଦେବି? ତେଣୁ ସେହି ସମୟରେ ଯେଉଁ ଭଗବାନଙ୍କ କଥା କହିବା ପାଇଁ ଆରମ୍ଭ କରୁଛନ୍ତି, ତାଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କରୁଛନ୍ତି, ସେତେବେଳେ ସେ ଗୁରୁକୁ ଚିନ୍ତା କରୁଛନ୍ତି। ପ୍ରବଳନ୍ଦ ମନକେ ତମକେତ କୃତ୍ୟମ ସେହି ଗୁରୁଦେବ ସୁଖଦେବ ଗୋସ୍ୱାମୀ କଥା ଚିନ୍ତା କରୁଛନ୍ତି, ଯିଏକି ତାଙ୍କ ମାଆଙ୍କ ଗର୍ଭରେ 16 ବର୍ଷ ପାଖାପାଖି ରହିଗଲେ ଏବଂ ଯେବେ ଜନ୍ମ ହେଲେ ଜନ୍ମ ହେଉନଥିଲେ, ତାଙ୍କ ପିତା ବ୍ୟାସରେ ଯେତେ ଅନୁଭବ କଲେ ମଧ୍ୟ ସେ ଜନ୍ମ ହେଉନଥିଲେ କାହିଁକି ନା ପୃଥିବୀ ଦୃଷ୍ଟିକୁ ଆସିଲେ ମାୟର ବଶବର୍ତ୍ତୀ ହେଇଯିବେ, ଭଗବାନ ପୁରିଯିବେ। ତେଣୁ ବ୍ୟାସରେ ଜଣେ ପରେ ପରେ ଭଗବାନ କୃଷ୍ଣଙ୍କୁ ଅନୁଭବ କଲେ, ଭଗବାନ ଆଶୀର୍ଷ ତାଙ୍କୁ ଦେଲେ ଯେ ତମେ ଜନ୍ମ ହୁଅ ତାଙ୍କୁ ମାୟା ବ୍ୟସ୍ତ କରିବ ନାହିଁ, ଏମିତି ଭାବରେ ପ୍ରତିଶ୍ରୁତି ଦେଲେ ସେତେବେଳେ ସେ ଜନ୍ମ ହେଲେ। ଜନ୍ମ ହିଁ ଚାଲିଲେ ପ୍ରବତ୍ୟାଗ କରିବା ପାଇଁ ଜନ୍ମ ପ୍ରବତ୍ୟାଗ କରିବା ପାଇଁ ଚାଲିପାରିବ ବନକୁ ଚାଲିଗଲେ ଅପେକ୍ଷା କୃତ୍ୟମ ତାଙ୍କର କୌଣସି ଜନ୍ମ କୃତ୍ୟ କିଛି କରାଯାଇନଥିଲା, ନାମକରଣ ମଧ୍ୟ ହେଇନଥିଲା। ଦୈବାୟନ ଦେବକାଳଙ୍କର ଆମକୁ ଭାବ ତାଙ୍କ ପିତା ଦୈବାୟନ ଦାସରେ ଯେପରି ଦୀପରେ ଲକ୍ଷ୍ମଣ କରିଥିଲେ ସେଥିରେ ତାଙ୍କ ନାମ ଦେଇଛି ଦୈବାୟନ। ତେଣୁ ସେ ଦୀର୍ଘ କାଳରେ ଯାଉଛନ୍ତି ତାଙ୍କ ପଛରେ ଯାଉଛନ୍ତି ଦିନ ବହୁତ ଦିନରେ କାର୍ଯ୍ୟରେ ଯାଉଛନ୍ତି ଏବଂ ବହୁତ ଜଣ ଡାକ୍ତର ଗାଁ ହବ ଡାକୁଛନ୍ତି ମୋର ନାମକରଣ ହେଇନି ତେଣୁ ପୁତ୍ରେ ହେ ପୁତ୍ର ହେ ପୁତ୍ର ଏଇ ଡାକୁଛନ୍ତି ତାଙ୍କ ପାଇଁ ଅଭିନୟ ସେ ମନରେ ଏତେ ଯେଉଁ ପୁତ୍ର କଥା ସବୁ ଯାଇଛନ୍ତି ସେଠୁ ପ୍ରତିଧ୍ୱନି ଆସିଛି ପୁତ୍ରେ ପୁତ୍ର ତେଣୁ ତାଙ୍କୁ ସର୍ବମୁଖ ହୃଦୟ ମୁଁ ମହାନ କରୁଛି ସେଇ ଗୁରୁଦେବ ଯିଏକି ସମସ୍ତ ଜୀବର ହୃଦୟ କଥା ଜାଣନ୍ତି ତେଣୁ ତାଙ୍କୁ ମୁଁ ମୋର ପ୍ରଣାମ ଜ୍ଞାପନ କରୁଛି ହନୁମାନ କରୁଛି ଏବଂ ଯେଉଁ ଅଧ୍ୟୟନ ଦୀପକ ହେଉଛି ଆଲୋକ ଅନ୍ଧକାରରେ ଆମେ ଆପଣଙ୍କ ସାମ୍ନାରେ ଆଗରେ ଅଛି ଅନ୍ଧକାର ରହିଛୁ ତେଣୁ ଠିକ ଭାବେ ଅଧ୍ୟୟନ ପଡ଼ିବ କିନ୍ତୁ ଯଦି ଆଲୋକ ରହିବ ତାହେଲେ ଜାଣିବେ ସେଇଭଳି ଭାବେ ଅନ୍ଧକାର ଦେବ ସମସ୍ତ ଯେତେ ଦୟା ଅନ୍ଧକାର ଯେଉଁମାନେ ଆଲୋକକୁ ଆସ ତେଣୁ ଆଲୋକ କ'ଣ ନେଇ ଅତିଥି କଥା ସମସ୍ତ ଏହି ସମାରୋହ ଅନ୍ଧକାର ସାଗରକୁ ଜଣେ ବାହାରେ ପ୍ରଣାଳୟ ପୁରାଣ ମିଳନ ସଂସାର 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 ଜନ୍ମ ମୃତ୍ୟୁ ଯାହା ବ୍ୟାଧି ଲୋକ ଦୁଃଖାନ ଦର୍ଶନ ସଂସାର ସବୁ ସମୟରେ ଆମ ଶରୀର ମୃତ୍ୟୁ ଗ୍ରହଣ କରୁଛି ଜନ୍ମ ମୃତ୍ୟୁ ଯାହା ବ୍ୟାଧି ଲୋକ ଭୋଗ କରି ଚାଲିଛି ସଂସାର ଲାଗି ଓଡ଼ିଶାର ଲୋକ କରୁଛି ତେଣୁ ତାଙ୍କ ପ୍ରତି କରୁଣା ପ୍ରକାଶ କରି ଗୃହ ପୁରାଣ କହିଲେ ଯେତେ ପୁରାଣ ଅଛନ୍ତି ଅଛନ୍ତି ପୁରାଣ ଅଛନ୍ତି ତା ଭିତରୁ ହେଉଛି ଗୃହତମ ପୁରାଣ ସମସ୍ତେ ଗୃହତମ ପୁରାଣ ହେଉଛି ଭାଗବତ ତମ ଜ୍ଞାନ ଗୁରୁ ସମିନା ସେଇ ଜ୍ଞାତ ସେଇ ଜ୍ଞାତକ ଚିତ୍ରକୁ ମୁଁ ମୋର ପ୍ରାଣ ନିବେଦନ କରୁଛି କାରଣ ଚିତ୍ର ଗୋସ୍ୱାମୀ ପ୍ରଥମେ କହିଥିଲେ ଭାଗବତ କରିକି ମହାପୁ କହିଥିଲେ ଦ୍ୱିତୀୟ ସ୍ଥାନରେ ଆସିଛି ତେଣୁ ଗୋସ୍ୱାମୀ ତାଙ୍କର ଗୁରୁଦେବଙ୍କୁ ସ୍ମରଣ କରି ତାପରେ ଭଗବାନ ସ୍ମରଣ କରିଛନ୍ତି ନାରାୟଣ କୀର୍ତ୍ତନ ନରଚୈବ ନରୋତ୍ତମ ଦେବୀ ସରସ୍ୱତୀ ଜ୍ଞାନ ଦୋଜୟ ମୁଦିରେ ଭଗବାନ ନାରାୟଣ ହେଉଛନ୍ତି ଶ୍ରେଷ୍ଠ ଭଗବାନ ନାରାୟଣ ନରସିଂହ ତାଙ୍କୁ ନମସ୍କାର କରି ନରଚୈବ ନରୋତ୍ତମ ସେଇ ଭଗବାନଙ୍କର ଯେ ଅବତାର ନର ନାରାୟଣ ତାକୁ ମଧ୍ୟ ମୁଁ ନମସ୍କାର କରୁଛି ସମସ୍ତେ ଏବଂ ଦେବୀ ସରସ୍ୱତୀ ସରସ୍ୱତୀ ଦେବୀଙ୍କୁ ମଧ୍ୟ ପ୍ରଣାମ କରୁଛି ଏବଂ ବ୍ୟାସକୁ ମଧ୍ୟ ପ୍ରଣାମ କରୁଛି ତେଣୁ ଭାଗବତ କଥା କହିବା ପୂର୍ବରୁ ଏହି ଶ୍ଲୋକଟି ସମସ୍ତେ ଉଚ୍ଚାରଣ କରିବା କଥା ଚତୁର୍ଦ୍ଦାୟ ମଧ୍ୟରେ ସେମାନଙ୍କ ପ୍ରୟୋଜନ କରି ଆମେ ଭାଗବତ କଥା କହିବା ତେଣୁ ଶ୍ଲୋକଟାକୁ କହୁଛନ୍ତି ଯେ ସବୈ ମୂର୍ଚ୍ଛା କର ଧର୍ମ ଯଦି ଭାଗ୍ୟ ଅବସ୍ଥାରେ ଆୟୁର୍ବେଦିଆ ପ୍ରତି ହେଲା ଆମର ପ୍ରଶ୍ନ ଥିଲା କି କେମିତି ଆମେ ଆନନ୍ଦ ପ୍ରାପ୍ତ ହେଇପାରିବା ତେଣୁ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି କଥା ଯଦି ଆମେ ଧର୍ମ ଆଚରଣ କରିବା ଧର୍ମ କହିଲେ ବିଭିନ୍ନ ପ୍ରକାର କଥା ରହିଛି ଧର୍ମ ଅର୍ଥ କାମ ମୋକ୍ଷ ଏମିତି ବହୁତ ପ୍ରକାର କଥା ରହିଛି ଧର୍ମରେ ବହୁତ ଭାବ ବିଭାଗ ରହିଛି ତେଣୁ ଶ୍ରେଷ୍ଠ ଧର୍ମ ଯଦି ଆଚରଣ କରିବା କାହିଁକି ଧର୍ମ ଆଚରଣ କଲେ ହେବ ନାହିଁ ପରୋ ଧର୍ମ ଯେଉଁ ଧର୍ମ ଭଗବାନ ନିଜେ ସ୍ଥାପନ କରିକି ଯାଇଛନ୍ତି ଭଗବତୀତା ଅନ୍ତିମରେ ଭଗବାନ ଯେ ଧର୍ମ କହିଥିଲେ ସର୍ବଧର୍ମାନ୍ତ୍ୟ ମାନେ ଶରଣ କର ତେଣୁ ଆମେ ଯଦି ଶ୍ରେଷ୍ଠ ଧର୍ମକୁ ଗ୍ରହଣ କରିବା ସବୈ ମୂର୍ଚ୍ଛା ପରୋ ଧର୍ମ ନିଶ୍ଚିତ ଭାବରେ ଇଏ ହେଉଛି ଶ୍ରେଷ୍ଠ ଧର୍ମ ଯେଉଁ ଭକ୍ତିର ପଛରେ ପରଧର୍ମ ଶ୍ରେଷ୍ଠ ଧର୍ମ କ'ଣ ନା ଅଧୋଚ୍ଛେଦ ଭଗବାନଙ୍କୁ ଗୋଟିଏ ନାମ ହେଉଛି ଅଧୋଚ୍ଛେଦ କାହିଁକି ନା ସେ ଭଗବାନଙ୍କୁ ଆମର ଅକ୍ଷର ମାଧ୍ୟମରେ ଚକି ମାଧ୍ୟମରେ ବା କର୍ଣ୍ଣ ମାଧ୍ୟମରେ ବା ନାଚିକା ମାଧ୍ୟମରେ ଆମେ ତାଙ୍କୁ ଜାଣିପାରିବା ନାହିଁ କାରଣ ସେ ହେଉଛନ୍ତି ଆମର ଏଇ ଇନ୍ଦ୍ରିୟମାନଙ୍କ ଉପରେ ଯେଉଁ ଅକ୍ଷରମାନେ ଯାହା ନିମ୍ନରେ ଅଧ ବା ନିମ୍ନ ରହିଛନ୍ତି ସେ ହେଉଛି ଅଧୋଚ୍ଛେଦ ସେଥିରୁ ଭଗବାନ ତାକୁ ଯଦି ଆମେ ଭକ୍ତି କରିବା ସେହି ପୁଣି ପର ଧର୍ମ ଭକ୍ତିର ପକ୍ଷରେ ଆମେ ଯଦି ପ୍ରତି या आत्मा को प्रतिबंधित ये भक्ति करिया कहीं कौन भी हेतु नहीं हमें कहेगा जहां पर ज्ञान नहीं से कौन अपनी भक्ति कर पाएंगे हम कर पाएंगे जहां पर धन नहीं कौन भक्ति करके हम कर पाएंगे जहां पर चक्र पीड़ा से कौन कौन कर पाएंगे तेनाली आम देखा अहिंसक अस्पता ये मध्य कौन भी हेतु ना ये कौन सी पार्थित बाधा प्राप्त हो पार ना तो यही जब भक्ति आम कर भगवान भक्ति करवा जन्मा प्रति आम प्रकृत आम को प्राप्त हो पार ये हूँ आम जीवन लक्ष्य भगवान भक्ति कर यदि भगवान भक्ति न कले आम केवल शांति पाइपा ना आम प्राप्त हो पार ना तेणु द्वितीय बहुत सारा परिणाम आम प्रत्येक बहुत प्रत्येक दौरे तेणु यही भाव में जो प्रश्न उत्तर दे प्रश्न उत्तर दे द्वितीय अध्याय आ गए कृष्ण उत्तर दौरान अवतार विषय कहे अवतार बाइकी अवतार विषय कहते भगवान भगवान कुमार प्रथम पुत्र सनक सनातन सनातन सनक कुमार तेनाली संक्षेप कहते विषय आसत तृतीय अवतार होती नारद मुनि जे कि ब्रह्मांड पुत्र हिसाब से के व्यास गुरु जी का ज्ञान प्रदान करते जहाँ का प्रेरणा है व्यास ने भागवत शास्त्र रचना करे तो नारद मुनि ताके विषय में ब्रह्म पुत्र संघ द्वादश अध्याय वर्णना कर दी तब चतुर्थ अवतार होती नर नारायण जो नर नारायण को सुख गोस्वामी प्रथम नमस्कार करते विषय वर्णना करा चतुर्थ स्तंभ वर्णना करा पंचम अवतार हूँ कपिल देव जे कि कर्दम एक देवोत्तम संतान हिसाब से आतीय स्तंभ 25-33 ए नौ अध्याय वर्णना करा षठ अवतार हूँ दत्तात्रेय जे कि अतिमंद पुत्र जे कि विष्णु अंश में आसती विषय एकादश स्तंभ 6-8 ए तीन अध्याय ज्ञान प्रदान करें प्रदान करें कभी भी गुरु को विषय वर्णना करें सप्तम अवतार यज्ञ भगवान यज्ञ आसवा अविर्भाव आकृति एवं रुचि पत्र आसते साधुक कन्या जो रही पुत्र आकृति एवं रुचि ये साधुकर कन्या तेनाली आसते नर नारायण यज्ञ आसते भगवान जगन्नाथ आगे प्रथम अभिन वर्णना कराई अष्टम अवतार हूँ ऋषभ देव आपको विषय पंचम स्कंध 5-6 अध्याय बनेगा ऋषभ देव भगवान का अवतार सत्यादश अवतार नवम अवतार हूँ कुछ महाराज जो कि बेणाम थे नास्तिक व्यक्ति राजा थे शरीर मंथन कर महाराज आसते जे कि भगवान अवतार आप विषय चतुर्थ स्कंध 15-23 वर्णना कराए नवम अवतार होते दशम अवतार होते मीन भगवान मीन मीन शरीर भगवान मीन आसते विषय अष्टम स्कंध 24 अध्याय वर्णना कराए सी भाव में एकादश द्वादश एवं त्रयोदश ये तीनों के अवतार पूर्वदेव धर्मांतरी एवं मणि इन्होंने भागवत अष्टम स्कंध 5-12 आठ के अध्याय समुद्र मंथन अध्याय ये तीनों के अवतार के वर्णन कर लिए श्री भाव में सुसिंह देव 14 अवतार सुसिंह देव ସପ୍ତମ ସ୍ଥାନରେ ନୃସିଂହଦେବଙ୍କୁ ବର୍ଣ୍ଣନା କରିଦିଏ, ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରିଦିଏ ଏବଂ ପନ୍ଦରତମ ଅବତାର ଉପରେ ବାମନଦେବଙ୍କୁ ବର୍ଣ୍ଣନା କରାଯାଏ। ଭଗବାନ ବାମନଦେବ ଉପରେ ଅଦିତି ଏବଂ ସପ୍ତମଙ୍କ ପୁତ୍ର ଆସିଲେ, ତାଙ୍କ ବିଷୟରେ ଅଷ୍ଟମ ସ୍କନ୍ଧ ପନ୍ଦରରୁ ସେଇ ନଅଟି ଅଧ୍ୟାୟ ବର୍ଣ୍ଣନା କରାଯିବ। ତାପରେ ଷୋଳତମ ଅବତାର ଉପରେ ପର୍ଶୁରାମ ଆସିଛନ୍ତି, ଯିଏକି ଭଗବାନ ସତ୍ୟାଗ କର୍ତ୍ତା, ତାଙ୍କ ବିଷୟରେ ନବମ ସ୍କନ୍ଧରେ ପନ୍ଦର ଏବଂ ଷୋହଳ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ପର୍ଶୁରାମ ଯାହାଦ୍ୱାରା ମଧ୍ୟ ତାଙ୍କର ଦଶାବତାରରେ ପର୍ଶୁରାମ ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ସପ୍ତଦଶ ଅବତାର ଉପରେ ବ୍ୟାସଦେବ, ଆମେ ଯେଉଁ କହିଲେ ବ୍ୟାସଦେବ ଭଗବାନଙ୍କର ଅବତାର, ସେ ମଧ୍ୟ ସତ୍ୟାଗ କର୍ତ୍ତା, ସମସ୍ତ ଶାସ୍ତ୍ର ରଚନା କରିଛନ୍ତି ଏବଂ
ଭଗବାନ ଇନ୍ଦ୍ରାଣୀ ବ୍ୟାପକ ଲୋକ ଲୋଡ଼ାଇ ଯିବେ।
ගැටි සිඳරේ කතා වෙන්නේ. ජීවිතේ මොනවාද අවතාරණය කරන්න කරලා කියන්නේ මොනවාද අංශ බා උදේන අංශ කර අංශ බා කොළා. ඉතින් ප්‍රශ්නෝත්තරේ මුල කරවන ප්‍රශ්නෝත්තර ભગવાન છે. සිද්වේ අමරවත් ප්‍රශ්න සලාවන සම්බන්ධ පිටලා කියෝ ඉමනේති වකිලන් කියෝ බාමනා දිනුර අමරිකාවේ මිනිස් පන්තිෙන් ඇවිල්ලා ඒ සම්බන්ධතාව කරේ ඉතල අනල් සින්දා කරලා උදා කොන් නම් කියක්කෝ නම් කොන් කියක්කෝ ඉතනකට සුසයිඩ් පර් ගොඩ් පර්මිෂන් සුදා පයිලේ කිමනලෙ කිතිපන් මු පරම සුදලි කල්පත් නාස්කේ නා ભગવાન කයි ભગવાન සුයිකයි නයි ඒ කාදහක දවස් පයි ભગવાન දෙයි ජනි සෝතන් කියේ ප්‍රමාණ සිට නේගි ඒ අමර සම්බන්ධ සාපන් කරේ ඒ විදිහ අපි සම්බන්ධ සුත්‍යය අපි කියලේ සුදවතා කියන කරේ ඒකතරන්ත පඩා කමුද කුෂ්ණතු ભગવાન ස්වයං ଆଉ ଯେବେ ସବୁ ଅବତାର ଅଛନ୍ତି ଯେଉଁଦିନ ତାଙ୍କ ଅଂଶ ପଡ଼ା କିନ୍ତୁ କୃଷ୍ଣ ଅପୁଣି ମୂଳ ଭଗବାନ ଯାହାଙ୍କ ପାଖରୁ ସମସ୍ତ ଅବତାର ସବୁ ଆସିଛି ଏତେ ତାର ପଡ଼ା ଅଂଶ କୃଷ୍ଣ ଭଗବାନ ସ୍ୱୟଂ ଇନ୍ଦ୍ରାରେ ଜାଗରଣ ଲୋପନ ସୁରେ ଜୀବିତି ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରନ୍ତି କାହିଁକି ନା ଇନ୍ଦ୍ର ଯିଏକି ଭଗବାନଙ୍କର ଆଜ୍ଞାରେ ଏହି ସମଗ୍ର ପୃଥିବୀ ସମଗ୍ର ବିଶ୍ୱ ପାଳନ କରୁଛନ୍ତି ଇନ୍ଦ୍ରାଣୀ ଦେବତାମାନଙ୍କେ ସେମାନେ ସେମାନଙ୍କୁ ପାଳନ କରୁଛନ୍ତି ଏ ଦାୟିତ୍ୱ ଅସ୍ତ୍ର ସେମାନେ କିନ୍ତୁ ଅସ୍ତ୍ରମାନେ ସବୁବେଳେ ତାଙ୍କ ଉପରେ ଆକ୍ରମଣ କରନ୍ତି ଇନ୍ଦ୍ରାଣୀ ବ୍ୟାପକ ଲୋକଙ୍କୁ ତେଣୁ ଭଗବାନ ସବୁବେଳେ ଆସି ତାଙ୍କୁ ସବୁ ଯୁଗରେ ଆସି ତାକୁ ରକ୍ଷା କରନ୍ତି ବିନାଶାୟ ତେଣୁ ଏହି ଗୋଟିଏ ପ୍ରଶ୍ନର ଅବତାର ପ୍ରଶ୍ନ ଉତ୍ତର ଦେଇ ଷଷ୍ଠ ପ୍ରଶ୍ନର ଉତ୍ତର ଭଗବାନ ଶୁଭ ଶୁଭ କହୁଛନ୍ତି ଯେ ଯେଉଁ ପଚାରିଥିଲେ ମନଗା ବୃତ୍ତି ଭଗବାନ ଚାଲିଗଲା ପରେ ଧର୍ମ କାହାର ସ୍ଥାନରେ ଗଲେ ତେଣୁ ସେ କହୁଛନ୍ତି କୃଷ୍ଣ ସୁରାମ କଲେ ଧର୍ମ ଜ୍ଞାନ ଜୀବିତ କଳୁ ନଷ୍ଟ ଦୁଷା ମିହିତ ପୁରାଣକୁ ଉନ୍ନତିତ ଭଗବାନ ଚାଲି ଯାଇଛନ୍ତି କୃଷ୍ଣ ସୁରାମ ତାଙ୍କ ଧାମ ଚାଲି ଯାଇଛନ୍ତି କଥାଗୁଡ଼ା ପାଞ୍ଚ ତିରିଶ ବର୍ଷ ତଳର କଥା ଭଗବାନ ଚାଲି ଯାଇଛନ୍ତି ଏ ଧାମ ଚାଲି ଯାଇଛନ୍ତି ତେଣୁ ସେଇ ସମୟରେ ପଡ଼ି ପ୍ରବେଶ କରିଛି ତେଣୁ ଭଗବାନ ଚାଲି ଯାଇଛନ୍ତି କୃଷ୍ଣ ସୁରାମ କଲେ ଧର୍ମ ଜ୍ଞାନ ଜୀବିତ ଧର୍ମ ଜ୍ଞାନ ଯେତେ ଐଶ୍ୱର୍ଯ୍ୟ ରହିଛି ଦଶ ଇତ୍ୟାଦି ଜ୍ଞାନ ବୈରାଗ୍ୟ ଶକ୍ତି ସବୁ କିଛି ନେଇ ଚାଲିଯାଇଛି ଭଗବାନ ତେଣୁ କରୋଡ଼ ମାନଙ୍କ ଦୁଷା ପାଇଦେଲେ ଲୋକମାନେ ଜାଣିପାରିବେ ନାହିଁ କାରଣ ଚକ୍ଷୁ ଅନ୍ଧ ହେଇଯାଇଛି ଭଗବାନ ଚାଲିଯାଇଛନ୍ତି ଅନ୍ଧକାର ହେଇଯାଇଛି ତେଣୁ ବର୍ତ୍ତମାନ ପୁରାଣ ଆର୍ପ ଉନ୍ନତିତ ଏହି ଭାଗବତ ରୂପକ ପୁରାଣ ଯେମିତି ଅର୍ପ ଯେମିତି ସୂର୍ଯ୍ୟରେ ଯେମିତି ସୂର୍ଯ୍ୟର ଉଦୟରେ ଦିବସରେ ଅନ୍ଧକାର ରହେ ନାହିଁ ସେହିଭଳି ଭାବରେ ଯେଉଁମାନେ ଭାଗବତର ଆଶ୍ରୟ ନେବେ ଯେଉଁମାନେ ଭାଗବତ ଅନୁସାରେ କାର୍ଯ୍ୟ କରିବେ ଜୀବନଧାରଣ କରିବେ ସେମାନେ ଠିକ ରାସ୍ତାରେ ରହିପାରିବେ ନହେଲେ ଅନ୍ୟ କୌଣସି ଉପାୟରେ ଆମେ ଜାଣିପାରିବା ନାହିଁ ଧର୍ମ ବିଷୟରେ ଜାଣିପାରିବା ନାହିଁ ଅନ୍ଧକାର ହିଁ କହିଯିବ ତେଣୁ ଏହିଭଳି ଭାବରେ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରିସାରିଲା ପରେ ଚତୁର୍ଥ ଅଧ୍ୟାୟରେ ବ୍ୟାସଦେବଙ୍କର କଥା କୁହାଯାଇଛି ଆମେ ସେ ପ୍ରଥମେ କହିଥିଲେ ବ୍ୟାସଦେବ ତାଙ୍କର ଆଶ୍ରମରେ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ
ପଛରେ ତାଙ୍କ ପିତା ଯାଉଛନ୍ତି ସେ ସମୟରେ ଗୋଟେ ରହିଥିଲା ରଦ ସେ ରଦରେ ଦେବ୍ୟା ଅପ୍ସରାମାନେ କ'ଣ ସ୍ଥାନ କରୁଥିଲେ ଦୃଷ୍ଟିଆ ଅନୁଯାୟ ମୃତ୍ୟୁ ଆତ୍ମଦେବ ବର୍ଣ୍ଣନ ସୁଭଦ୍ରା ଗୋସ୍ୱାମୀ ଯଦିଓ ଜନ୍ମ ହେଇଥିଲେ କାହିଁକି ଯେମିତି ବଳବତୀ ଦୂର ଅନ୍ୟ ନଗ୍ନ ସେମାନେ ଯେ ତାଙ୍କ ପିତା ଡ୍ରେସ୍ ପିନ୍ଧିଛନ୍ତି ବସ୍ତ୍ରକୁ ଧାରଣ କରିଛନ୍ତି କିନ୍ତୁ ପୁତ୍ର ଯେଉଁ ଆସୁଛି ଯୁବକ ପୁତ୍ର ସେ ରତ୍ନ ଭିତରେ ଆସୁଛନ୍ତି କିନ୍ତୁ ଯୁବତୀ ସ୍ତ୍ରୀମାନେ ତାଙ୍କୁ ଦେଖି କୌଣସି ତାଙ୍କ ରିଆକ୍ସନ୍ କିଛି ହେଉ ତାଙ୍କ ମନରେ କିଛି ପରିବର୍ତ୍ତନ ଆସୁଛି ସେମାନେ ସେହିଭଳି ଭାବରେ ଗୁଡ଼ ଖାଇ ସ୍ନାନ କରୁଛନ୍ତି ଦୁଷ୍ଟ ଅନୁଦାନଙ୍କ ମୃତ୍ୟୁ ଆସୁଛନ୍ତି ବନି ବାହାରନ୍ତ ଯେତିଆ ଝିଅ କହିଛନ୍ତି ନ ପ୍ରତି ପୁତ୍ର ଚାଲିଗଲେ ପୁଅ ଚାଲିଗଲେ ସେଥିରେ କୌଣସି ତାଙ୍କର ଲଗ୍ନ ସ୍ନାନ ଦେଉଛନ୍ତି କିଛି ତାଙ୍କ ପିତା ହେଲା ନାହିଁ କିନ୍ତୁ ବୃଦ୍ଧ ବ୍ୟକ୍ତି ଆସୁଛନ୍ତି ତାଙ୍କ ପିତା ବୃଦ୍ଧ ବ୍ୟକ୍ତି ଲଗ୍ନ ମହୁଷେ ପରିଧାନ କରିଛନ୍ତି କିନ୍ତୁ ତାକୁ ଦେଖି ଏମାନେ କ'ଣ କଲେ ନା କରିଦେବୁ ଯଦିଆ କରିଦେବୁ ତାଙ୍କୁ ଲଜ୍ଜା ଆସିଲା ସେତେବେଳେ ତାଙ୍କୁ ଦେଖି ଲଜ୍ଜା ଆସିଲା ତେଣୁ ନା ବସ୍ତ୍ର ପରିଧାନ କରିଦେଲୁ ତେଣୁ ଏଇଥର ନେଇକି କିନ୍ତୁ ଆଶ୍ଚର୍ଯ୍ୟ ହେଇଗଲେ ଆସିଲେ ମୋର ପୁଅ ଯୁବକ ନଗ୍ନ ଅବସ୍ଥା ଯାଉଥିଲେ ତାଙ୍କ ବିଜେପି ତମର କିଛି ପରିବର୍ତ୍ତନ ଆସିଲା ନାହିଁ ମୋତେ ଦେଖି ମୁଁ ବୁଢ଼ା ମୁଁ ତମର ତ ରକ୍ଷା କରୁନି ତେଣୁ ମୁଁ ସେଇ ବସ୍ତ୍ର ପରିଧାନ କଲେ ଆଶ୍ଚର୍ଯ୍ୟ କଥା କ'ଣ ପାଇଁ ଏଇଠି ହେଲା ତେଣୁ ସେ କହୁଛନ୍ତି ଜଗଦୁନ୍ତ ଆସି କିନ୍ତୁ ପଚାରିଲେ ତାଙ୍କ ଉତ୍ତରରେ ସେ ଆପଣ କହୁଛନ୍ତି ସ୍ତ୍ରୀକୁ କ୍ରୀଡ଼ା ନୁଷ୍କର୍ଷ ନିଯୁକ୍ତ ହୋଇଛି ଯାହାଫଳରେ ସେ ମହର୍ଷି ଆପଣଙ୍କର ସ୍ତ୍ରୀ ପୁରୁଷ ଭେଦ ରହିଛି ଆମର ଯେଉଁ ସ୍ତ୍ରୀ ପୁରୁଷ ଭେଦ ଇଏ ହେଉଛି କୌମାନଙ୍କର ନା ଯେଉଁମାନେ ଜୀବନ ଭିତରେ ରହିଛନ୍ତି ସେମାନଙ୍କ ଜୀବନ ଯଦିଓ ବ୍ୟାସରେ ସାଧାରଣ ବ୍ୟକ୍ତି ନୁହନ୍ତି ଭଗବାନଙ୍କ ଅବତାର କିନ୍ତୁ ସେ ମାନସିକ ଲୀଳା କରୁଛନ୍ତି ତେଣୁ ଆମର ଯେଉଁ ସ୍ତ୍ରୀ ପୁରୁଷ ଭେଦ ରହିଛି ଆମେ କହୁଛେ ଏ ସ୍ତ୍ରୀ କିଏ ହେଉଛି ପୁରୁଷ ଏଇ ଭେଦ ରହିଛି କିନ୍ତୁ ପ୍ରକୃତରେ ସେମାନେ ବିଦ୍ୱାନ ବ୍ୟକ୍ତି ଭଗବତ ଗୀତାରେ ସତ୍ୟ ଅଧ୍ୟାୟରେ ଭଗବାନ ଅର୍ଜୁନ କହିଛନ୍ତି ସମ୍ପନ୍ନ ରାବଣେ କବିତ୍ରୀ ସୁନିଶ୍ଚିତ ସେବା କେତେ ପଣ୍ଡିତ ସଂଦର୍ଶନ ଯେଉଁମାନେ ପଣ୍ଡିତ ବ୍ୟକ୍ତି ଯେଉଁମାନେ ତ୍ରିଗୁଣ ଉର୍ଦ୍ଧୁ ଯାଇଛନ୍ତି ସେମାନେ ସମଦର୍ଶନ କରନ୍ତି ସେମାନେ ସ୍ତ୍ରୀ ପୁରୁଷ ସର୍ବ ଦେଖନ୍ତି ନାହିଁ ସେମାନେ ଦେଖନ୍ତି ଆତ୍ମା ଶ୍ରୀ ଭଗବାନଙ୍କ ଅନୁସାର ସେ ଆତ୍ମାକୁ ସେମାନେ ଦେଖନ୍ତି ତେଣୁ ଶୁକ୍ରର ବିଭିନ୍ନ ଦୃଷ୍ଟି ଆପଣ ଶୁକ୍ର ଆମର ସେଭଳି ସୃଷ୍ଟି ରହିଥିଲା ଆମେ ସୃଷ୍ଟିରୁ ଜାଣିପାରୁଛୁ କାହାର ସମୁଦାୟ ଦୃଷ୍ଟି ତେଣୁ ଏଭଳି ଭାବରେ ବର୍ଣ୍ଣନା କରାଯାଇଛି ଚତୁର୍ଥରେ ତେଣୁ କହିଛି ସେଇଟା ପ୍ରଥମେ କହିଥିଲେ ଗାଁରେ ଚିନ୍ତା କରୁଛନ୍ତି କିନ୍ତୁ ଭାଗବତ ଧର୍ମ ନାରାୟଣ ସଂହିତା ବିହା ଧର୍ମ ଅନୁଷ୍ଠାନ ତାହା ଅଧିକ ବିହା ସମସ୍ତ ଶାସ୍ତ୍ର ରଚନା କରାଯାଇ ସନ୍ତୋଷ ପାଇପାରିଲେ ନାହିଁ ଯାହା ମୁଁ ପ୍ରଥମେ କହିଥିଲି ଏ ଚତୁର୍ଥରେ ବର୍ଣ୍ଣନା କରାଯାଇଛି ତେଣୁ ସେ ଚିନ୍ତା କରୁଛନ୍ତି କିମ୍ବା ଭାଗବତ ଧର୍ମ ଭାଗବତ ଧର୍ମ କୁହାଗଲା କାହିଁକି କ୍ରିୟା କର୍ମ ଅନୁଷ୍ଠାନ ପରମାଙ୍କ ଇଏ ହେଉଛନ୍ତି ବହୁତ ଆଦରଣୀୟ ଶାସ୍ତ୍ର ଏଇଟା ମୁଁ ରଚନା କରି କାହିଁକି ବେଦ ଉପରେ ପୁରାଣ ସହିତ ବର୍ଣ୍ଣନା କରି କିନ୍ତୁ ଭାଗବତ ଶାସ୍ତ୍ର ବର୍ଣ୍ଣନା କରିପାରିଲି କାହିଁକି ଯେଉଁଟା ପରମାତ୍ମାଙ୍କ ପ୍ରିୟ ସେଥିପାଇଁ ମୁଁ ସନ୍ତୋଷ ପାଇପାରୁ ନାହିଁ ତେଣୁ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇ ତାଙ୍କ ଗୁରୁଦେବ ଆସି ନାରଦ ଚିକିତ୍ସା କରିବେ ପ୍ରଥମେ ଚିକିତ୍ସା କରିବେ ସେ କହିଲେ ବ୍ୟାସ ତମେ ଯେଭଳି ଭାବରେ ଯଥା ଧର୍ମ ଚାଲିଥା ମୁନିଙ୍କ ଧ୍ୟାନ କରିଥିଲା ମୋ କଥା ଭାରତ ମହିମା ଅନୁବର୍ତ୍ତିତ ଯେଭଳି ଭାବରେ ତମେ ଏ ଧର୍ମଙ୍କ ନାମ ମୋତେ ଇତ୍ୟାଦି ବିସ୍ତାର ଭାବେ ବର୍ଣ୍ଣନା କରିଛ କିନ୍ତୁ ଭଗବାନଙ୍କ ନାମ ରୂପ ବର୍ଣ୍ଣନା କରିନା ତେଣୁ ନାରଦୁନି ତାଙ୍କ ପୂର୍ବ ଜନ୍ମ କଥା କହୁଛନ୍ତି ପୂର୍ବ ଜନ୍ମରେ ସେ ଦାସୀପୁତ୍ର ଥିଲେ ଦାସୀପୁତ୍ର ଥିଲେ ଏ ଚତୁର୍ମାସୀ ବର୍ତ୍ତମାନ ଚତୁର୍ମାସୀ ଚାଲିଛି ଆଜିଠୁ ଦ୍ୱିତୀୟ ମାସ ଆରମ୍ଭ ହେଲା ଶ୍ରାବଣରୁ ଆରମ୍ଭ ହୋଇ ଶ୍ରାବଣ ଭାଦ୍ର ମାସ କାହିଁକି ଚାରି ମାସ ଚତୁର୍ମାସ କୁହାଯାଏ ତେଣୁ ଚତୁର୍ମାସରେ ତାଙ୍କର ମା ନାରଦୁନିର ମା ନାରଦୁନି ତାଙ୍କ ନାମ ମଙ୍ଗଳା ଥିଲା ଛୋଟ ପିଲା ପାଞ୍ଚ ବର୍ଷ ବଡ଼ ଥିଲେ ତାଙ୍କର ମା ଧନୀବ୍ୟକ୍ତିର ଦାସୀ ହେଇକି ରହୁଥିଲେ ଏବଂ ସେ ଧନୀବ୍ୟକ୍ତିଙ୍କର ଗୃହକୁ ମନିଭୂଷଣ ଆସିଥିଲେ ଏବଂ ସେ ଦାସୀରାଙ୍କ ସେ ନାରଦୁନିଙ୍କର ପୂର୍ବଜନ୍ମରେ ଥିଲେ ତାଙ୍କର ମା ସେ ତାଙ୍କ ସେବା କରୁଥିଲେ ନାରଦୁନି ମଧ୍ୟ ତାଙ୍କ ସେବା କରିଥିଲେ ତେଣୁ ସେବା କରିବା ସମୟରେ ସେମାନେ ତାଙ୍କ ଉପରେ ଖୁସି ହେଇ ତାଙ୍କ ଉପରେ ପ୍ରସନ୍ନ ହେଇ ତାଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ତେଣୁ ଏଇ ଭଗବାନଙ୍କ ସେବା ସେ ଯେହେତୁ ତାଙ୍କର ମନୁଷ୍ୟମାନଙ୍କୁ ସେବା କରିଥିଲେ ସେଥିପାଇଁ ସେ ଭାଗବତ ଶାସ୍ତ୍ର ବିଷୟରେ ଜାଣିପାରିଥିଲେ ଜ୍ଞାନ ପ୍ରାପ୍ତ ହେଇଥିଲେ ତେଣୁ କୁହାଯାଇଛି ଜମାଦେବୀ ଯୋଗ ପ୍ରତି ତଥା ଜମାଦେବୀ ଯୋଗ ପ୍ରତି କାମ ଲୋକ ଭଗବ ହଉ ମୁକୁନ୍ଦ ସେବା ଯାଉଥିବା ପଦାର୍ଥ ଭଗବାନ ତେଣୁ ନାରଦୁନିର ଇଏ ହେଉଛି ଅଭିଜ୍ଞତା ପୂର୍ବତନ କଥା କହୁଛନ୍ତି ତେଣୁ ଯେଉଁଭଳି ଭାବରେ ଜମା ନିୟମ ଅନୁସାରେ ବିଭିନ୍ନ ପ୍ରକାର ରଚନାର ଯୋଗ ରହିଛି ବିଭିନ୍ନ ପ୍ରକାର ଧର୍ମର ମାର୍ଗ ସବୁ ରହିଛି କିନ୍ତୁ ଆ ଦ୍ୱାରା ଆମର ଯେଉଁ ରହିଛି କାମ ସବୁ ଲୋକ କ'ଣ ସବୁ ରହିଛି ଏ ଆମେ ଗମନ କରିପାରିବା ନାହିଁ ମୁକୁନ୍ଦ ସେବା ଦରକାର ଭଗବାନ ମୁକୁନ୍ଦ ଭଗବାନଙ୍କ ଗୋଟେ ନାମ ହେଉଛି ମୁକୁନ୍ଦ ମୁକୁନ୍ଦ ଅର୍ଥ ହେଉଛି କ'ଣ ନା ମୁଁ ମାନେ ମୁକ୍ତି ଯିଏ ପ୍ରଦାନ କରୁଛି ହେଉଛି ମୁକୁନ୍ଦ ବା ମୁକ୍ତିକୁ ଯିଏ ପୁଷ୍ଟିତ କରିଛନ୍ତି ଅର୍ଥାତ୍ ଯିଏ ଭକ୍ତି ପ୍ରଦାନ କରନ୍ତି ସେ ହେଉଛି ମୁକୁନ୍ଦ ସେ ଭଗବାନଙ୍କ ସେବା କଲେ ଯେଭଳି ଭାବରେ ଆମର କାମ ଗୋବର ଇତ୍ୟାଦି ଶାନ୍ତ ହେଇଯିବେ ସେଭଳି ଅନ୍ୟ କୌଣସି ଉପାୟରେ ସେସବୁ ଶାନ୍ତ ହେଇପାରିବେ ନାହିଁ ତେଣୁ ଭକ୍ତି ଯୋଗ ବିଷୟରେ ନାରଦୁନି ତାଙ୍କର ଶିଷ୍ୟ ବ୍ୟାସକୁ କହିଲେ ତେଣୁ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେତେବେଳେ ନାରଦୁନି ଚାଲିଯାଇଛନ୍ତି ସେତେବେଳେ ବ୍ୟାସରେ ତାଙ୍କ ଗୁରୁଙ୍କ କଥା ଅନୁସାରେ ଭକ୍ତି ଯୋଗରେ ସେ ଧ୍ୟାନ କରୁଛନ୍ତି ଭକ୍ତି ଯୋଗରେ ମନସି ସମ୍ୟକ ପ୍ରଣୀତ ଅମଳେ ଅପୁରୁଷ ପୂର୍ଣ୍ଣ ମାୟାଙ୍କ ଦବା ତେଣୁ ସେ ଭାଗବତ ଦର୍ଶନ କଲେ ଭକ୍ତି ଯୋଗରେ ଆମେ ଯୋଉ କହିଲେ ପ୍ରଥମେ ସେ ଭାଗବତ ନେଉଛନ୍ତି ବ୍ୟାସଙ୍କର ସମାଧିର ସମାଧି ମାତ୍ର ବ୍ୟାସରେ ସମାଧିରେ ଏଇ ଭାଗବତ ପ୍ରାପ୍ତ ହେଲେ ଭଗବାନଙ୍କର ଧ୍ୟାନ କରୁଥିଲେ ଭକ୍ତି ଯୋଗେ ମନନ୍ତି ମନରେ ଭକ୍ତି ଯୋଗ ଆଚରଣ କରୁଛନ୍ତି ଧ୍ୟାନ କରୁଛନ୍ତି ତାଙ୍କ ହୃଦୟର ସମସ୍ତ ମଳିନତା ଦୂର ହେଇଗଲା ଏବଂ ଅବଶ୍ୟ ପୁରୁଷ ପୂର୍ଣ୍ଣ ଭଗବାନ ପୂର୍ଣ୍ଣ ପୁରୁଷ ଠିକ ଭଗବାନ କୃଷ୍ଣ ତାଙ୍କୁ ଦର୍ଶନ କଲେ କିଭଳି ଦର୍ଶନ କଲେ ମାୟା ସେ ମାୟା କିଏ ସେ ମାୟା ଭଗବାନ ପଛପଟେ ରହିଛନ୍ତି ମାୟା କିଏ ଦୟା ସମୟ ଜୀବ ଆତ୍ମାନ ତ୍ରିଗୁଣା ଭଗବାନ ବରୁଣୀ ମହନ୍ତ ରାମ ତାକୁ ପଚାରିଲେ ସେ ମାୟା ସମସ୍ତ ଜୀବକୁ ମୋହିତ କରି ରଖିଛି ଯେଉଁଥିପାଇଁ କି ବିଭିନ୍ନ ପ୍ରକାର ଜଣେ ସଂସାରରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ ମାୟାର ଅଧ୍ୟୟନ ହେଇ ରହିଥିବାରୁ ସବୁ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ ଇଏ ହେଉଛି ଭଗବୋଗ ଆମେ ସମସ୍ତେ ଏଇ ଭଗବତରେ ପୀଡ଼ିତ ହେଇକି ରହିଛେ ଆମର ବିଭିନ୍ନ ଲୋକ ପାଇଁ ବିଭିନ୍ନ ଡାକ୍ତରମାନେ ବିଭିନ୍ନ ଔଷଧ ଦେଉଛନ୍ତି କିନ୍ତୁ ତଥାପି ଯେତେବେଳେ ରୋଗ ଅଛି ଯେଉଁ ରୋଗ ଔଷଧ ସେମାନେ ପାଇପାରି ନାହାନ୍ତି କିନ୍ତୁ ଏମିତି କୌଣସି ଔଷଧ ଏ ଭୌତିକ ଅବସ୍ଥାରେ କୌଣସି ଡାକ୍ତର ଏ ପର୍ଯ୍ୟନ୍ତ ବାହାର କରିପାରି ନାହାନ୍ତି ବା ଭବିଷ୍ୟତରେ ମଧ୍ୟ ବାହାର କରିପାରିବେ ନାହିଁ ଯେଉଁ ଔଷଧ ଏ ଭବରୋଗକୁ ଦୂର କରିବ ଭବରୋଗ କ'ଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି ପୁନରପି ଜାନାମି ପୁନରପି ମରଣମ୍ ପୁନରପି ଜାନାମି ଜଠରେ ଜୟାନମ୍ ସାଧୁ ବୈଦ୍ୟ ସେ ଭଗବତ ନିରାକରଣ ଦେଇଛନ୍ତି କଣ ଭଗବତ ନିରାକରଣ କଣ ଭଗବତ ଔଷଧ କଣ ଡାକ୍ତର ସଂହିତାରୀ ଭାଗବତ ସେ ଭାଗବତ ହେଉଛନ୍ତି ଭଗବତ ଔଷଧ ଚକ୍ରେ ଶାସ୍ତ୍ର ସଂହିତା ଏ ଭାଗବତ ଏଭଳି ଶାସ୍ତ୍ର ଆଉ ମହିମା ଏଭଳି ଦେଖାଙ୍ଗରେ ପ୍ରାଣାୟମ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ପୂର୍ଣ୍ଣ ଭାବରେ ଶୁଣିବାକୁ ଯେଉଁମାନେ ଅଛନ୍ତି ତାଙ୍କ ଛାଡ଼ନ୍ତି ଏ ଔଷଧ ଏଭଳି କେବଳ ତାଙ୍କୁ ଶୁଣିବା ପାଇଁ ଆରମ୍ଭ କରିଛି ସେ ଔଷଧ କାମ କରିବ ଶୋକ ମୋହ ଭୟ ପାହା ଯେ ଭବରୋଗ ଏ ଶୋକ ମୋହ ଭୟ ଅତୀତ ପାଇଁ ଶୋକ ଯଦି ଆମର କିଛି ଅସୁବିଧା ଯଦି ସ୍ଥିର ଚାଲିଗଲା ସେଥିପାଇଁ ଶୋକ ବର୍ତ୍ତମାନ ଆମେ ମୋହରେ ପ୍ରସ୍ତାବିତ ରହିଛେ ଭବିଷ୍ୟତ ପାଇଁ ଭୟ ରହିଛି ଏ ଶୋକ ମୋହ ଭୟ ଯେଉଁ ଭବରୋଗ ଏକୁ ଦୂର କରନ୍ତୁ ଦୂର କରୁ ଶୋକ ମୋହ ମହା ପାହା ଇଏ ହେଉଛି ଆନୁଷଙ୍ଗିକ ଫଳ ମୁଖ୍ୟ ଫଳ ହେଉଛି ନା କ'ଣ ନା କୃଷ୍ଣ ପ୍ରେମ ପ୍ରାପ୍ତ ହେବେ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ରଚନା କଲେ ଏ କାର୍ଯ୍ୟକୁ ତାଙ୍କ ପୁତ୍ର ସୁଖଦେବଙ୍କୁ ସେ ପ୍ରଦାନ କରିଛନ୍ତି ସୁଖଦେବ ତାଙ୍କୁ ଚାଲିଯାଇଥିଲେ ମଣଙ୍କୁ ଚାଲିଯାଇଥିଲେ କିନ୍ତୁ ବ୍ୟାସରେ ତାଙ୍କର ଅନ୍ୟ ଶିଷ୍ୟମାନଙ୍କୁ ଯିଏ ଯାଉଥିଲେ ଜଙ୍ଗଲରୁ କାଠ ଆଣିବା ପାଇଁ ତାଙ୍କୁ ସବୁ ସେ ଶ୍ଳୋକ କେମିତି ଶିଖେଇ ଦେଇଥିଲେ ତେଣୁ ସେମାନେ ଯେଉଁ କାଠ ଆଣୁଥିଲେ ସେହି ସମୟରେ ଶୋକ ସବୁ ଆକୃଷ୍ଟ କରୁଥିଲେ କେହି ଶୋକ ଶୁଣି ସେ ଆକର୍ଷଣ ହେଇକି ଆସିଲେ ତାଙ୍କ ପିତାଙ୍କୁ ଆସିଲେ ଏବଂ ଭାଗବତ ଶାସ୍ତ୍ର ରଚନା ଅଧ୍ୟୟନ କଲେ ତାଙ୍କ ପିତାଙ୍କୁ ଆସିଲେ ତେଣୁ ସ୍ୱର୍ଣ୍ଣକାରୀ ଯେମିତି ପଚାରୁଛନ୍ତି ସେ ତ ଥିଲେ ସେଥିରେ ଆପଣ ସେ ପୁଣି କାହିଁକି ଏଇଠି ଆସିକିରି ଏମିତି ଖାଦ୍ୟ ଅଭ୍ୟାସ କଲେ କ'ଣ ପାଇଁ ନା ତାର କାରଣ ହେଉଛି ଏ ଯେ ଶୋକ କହିଛନ୍ତି ଏ ପ୍ରସିଦ୍ଧ ଶୋକ ଭାଗବତରେ ଏ ଶ୍ଳୋକର ଏତେ କିଛି ଅର୍ଥ ରହିବ ମହାପ୍ରଭୁ ଏଟାକୁ ସନାତନ ଗୋସ୍ୱାମୀ କହିଛନ୍ତି ଆମେ କ'ଣ କହିବା ଶ୍ଳୋକର ଏତେ କହିଲେ ଆମର ଚାଲିବ ଠିକ ତେବେ ଏଇ ଶ୍ଳୋକଟି ବହୁତ ପ୍ରସିଦ୍ଧ ଶ୍ଳୋକ ଆମେ ରଖିଲୁ ସେଥିପାଇଁ ଆମେ ଯେତେ ରଖିଲୁ ଆତ୍ମାରାମଙ୍କ ମନରେ ଲେଖ ଆଦି ହଉ ଆମେ କୁର୍ବନ୍ତି ଆସିଛି ଶକ୍ତି ମିଶନ ବହୁତ ଗୁଣ ହୋଇ ଭଗବାନ ହରିଙ୍କର ଏଭଳି ଗୁଣ ରହିଛି ଆତ୍ମାରାମ ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଭଗବତ ଭଗବାନ ଯେଉଁମାନେ ଯେଉଁମାନେ ଇନ୍ଦ୍ରମାନଙ୍କୁ ଆରମ୍ଭ ଆନନ୍ଦ ଦେଉଛନ୍ତି ସେମାନେ ଇନ୍ଦ୍ରିୟାରାମ ବୋଲି କୁହାଯାଉଛନ୍ତି ଯେଉଁମାନେ ଆତ୍ମାର ଆରମ୍ଭ ପାଇଁ ଚେଷ୍ଟା କରନ୍ତି ସେମାନେ ଆତ୍ମାରାମ ତେଣୁ ସାଧାରଣତଃ ସମସ୍ତେ ଇନ୍ଦ୍ରିୟାରାମ ବ୍ୟକ୍ତି କିନ୍ତୁ ଆତ୍ମାରାମ ଶକ୍ତି ବହୁତ କମ୍, କିନ୍ତୁ ସେଭଳି ବ୍ୟକ୍ତି ମଧ୍ୟ ଆତ୍ମାରାମ ପୂଜା ସେ ମଧ୍ୟ ଭଗବାନଙ୍କୁ କୌଣସି ଆକର୍ଷିକ ଆସନ୍ତି, ଭଗବାନ ଏଭଳି ଘନିତମ ବହୁତ ମନରେ ଭଗବାନ ଏଭଳି ମନରେ କୌଣସି ଆକର୍ଷିକ ଆସନ୍ତି ଆତ୍ମାରାମ ତ ମୁନୈ ମୁନୈକିଏ ନା ଯେଉଁଭଳି ଚିନ୍ତା କରନ୍ତି ମନଶୀଳ ବ୍ୟକ୍ତି ସେତେବେଳେ ମନଶୀଳ ବ୍ୟକ୍ତି ସେ ଆଉ କୌଣସି ପ୍ରତି ଆକର୍ଷିତ ତାଙ୍କର ହୁଅନ୍ତି ନାହିଁ, କିନ୍ତୁ ଭଗବାନଙ୍କ ଏଭଳି ଗୁଣ ଯେ ତାଙ୍କର ମୁନରେ ଆକର୍ଷିତ ହୁଅନ୍ତି ଆତ୍ମାରାମଙ୍କ ମୁନୈ ଉଠେଇଥାନ୍ତା ଯେଉଁମାନଙ୍କର ଗଣ୍ଠି କରି ବନ୍ଧନ ଯେଉଁମାନେ ବନ୍ଧନହୀନ ଆମେ ସମସ୍ତେ ବନ୍ଧନ ରହିଛି ପିତା ପୁତ୍ର ଇତ୍ୟାଦି ବନ୍ଧନରେ ଆମେ ରହିଛେ ବା ଯେଉଁମାନେ ଅଧ୍ୟୟନ କରୁଥାନ୍ତି ଗ୍ରନ୍ଥ ଅଧ୍ୟୟନ କରୁଥାନ୍ତି ଶ୍ରୀଦଶା ଏମାନେ ମଧ୍ୟ ଭଗବାନଙ୍କ ଏଭଳି ମନ ରହିଛି ଯେତେ ବନ୍ଧନ ଥିଲେ ମଧ୍ୟ ସେମାନେ ଆକର୍ଷ ହେଇକି ଆସନ୍ତି ଆତ୍ମାରାମଙ୍କ ମନରେ ନିଜତା ଅତି ଗୁରୁକ୍ରମେ ଭଗବାନଙ୍କର ଏଭଳି ଗୁରୁକ୍ରମ ଅଦ୍ଭୁତ କ୍ରମ ସବୁ ରହେ ଗୁରୁକ୍ରମି ଆଇଛନ୍ତି ମନ୍ତ୍ରୀ ଯଦି କୌଣସି ଏତେ ନାହିଁ କିନ୍ତୁ ସେଠାରେ ସେମାନେ ଭଗବାନଙ୍କୁ ଭକ୍ତି କରନ୍ତି ଏକମ ବହୁତ ଗୁଣ ହରି ଭଗବାନଙ୍କ ଏଭଳି ମନ ସବୁ ରହିଛି ଏଇଭଳି ଭାବରେ ବର୍ଣ୍ଣନା କରି ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେତେବେଳେ ଭଗବାନ ଯାଇଛନ୍ତି ସେହି ସମୟରେ ଭଗବାନ ଫେରୁଛନ୍ତି ଫେରିବା ସମୟରେ ଉତ୍ତରା ନାଇଁ ନେଇକି ଆସୁଛନ୍ତି ନା ତାଙ୍କର ଭାବରେ ପାଣ୍ଡବମାନଙ୍କର ଅନ୍ତିମ ସନ୍ତାନ ନେଇକି ରହିଛନ୍ତି ତାଙ୍କ ନାମକରଣ ଏଇ ନିପର୍ଯ୍ୟନ୍ତ କରିକି ଜନ୍ମ ହେବେ ଅସତମୟ ତ ଜାଣିଲେ ତେଣୁ ଅସତମୟ ଗୋଟେ ତୀର ମାରିଲେ ନଷ୍ଟ ମାରି ବ୍ରହ୍ମାନ୍ତର ମାରିଲେ ଯେଉଁ ବ୍ରହ୍ମାନ୍ତରେ ଅସତମାକୁ ହତ୍ୟା କରିବେ ଗର୍ଭ ଭିତରେ ଅସତମ ହତ୍ୟା କରିପାରିବେ କିନ୍ତୁ ଯେତେବେଳେ ଭଗବାନ ଫେରୁଛନ୍ତି ଗର୍ଭ ଫେରୁଛନ୍ତି ସେହି ସମୟରେ ଏହି ଘଟଣା ହେବେ ତେଣୁ ଉତ୍ତରା ଧାଇଁ ନେଇକି ପାହି ପାହି ମା ଯୋଗେ ଦେବ ଦେବ ଜଗତ୍ପତି ନାନ୍ୟ ଅଭ୍ୟାସ ଯତ୍ର ମୃତ୍ୟୁ ପରସ୍ପର ପାଇ ରକ୍ଷା କ'ଣ ପ୍ରଭୁ ପାଇ ପାଇ ମହାଯୋଗୀ ଯେତେ ଯୋଗୀ ଅଛନ୍ତି ଅଷ୍ଟାଙ୍ଗ ଯୋଗ ସ୍ଥିତି ରହିଛି ଅଠରଟି ଯୋଗ ସ୍ଥିତି ରହିଛି ତେଇଶ ଯୋଗ ସ୍ଥିତି ରହିଛି ଅନେକ ଯୋଗ ସ୍ଥିତି ରହିଛି ଆମର ଯୁବତୀ ହେଉଛନ୍ତି ଯୋଗେଶ୍ୱର କିନ୍ତୁ ତଥାପି ତାଙ୍କର ଈଶ୍ୱର ହେଉଛନ୍ତି କିନ୍ତୁ ଭଗବାନ କୃଷ୍ଣ ଯୋଗେଶ୍ୱରେଶ୍ୱର ଚତ୍ର ଯୋଗେଶ୍ୱର କୃଷ୍ଣ ଭଗବତୀତା ସମୟରେ ସନ୍ଦେହ କହିଛନ୍ତି କଥା ଯୋଗେଶ୍ୱର ସେ କଥା କହୁଛନ୍ତି ଉତ୍ତରା ପାଇ ପାଇ ମହାଯୋଗୀ ଦେବ ଦେବ ଜାଗତ ପଦେ ଦେବଦେବ ମହାଦେବ ହେଉଛନ୍ତି ଦେବଦେବ କିନ୍ତୁ ତାଙ୍କର ଦେବ ହେଉଛନ୍ତି ଭଗବାନ କୃଷ୍ଣ ମହାଦେବଙ୍କର ଦେବଦେବ ଭାରତ ବର୍ଷ ବର୍ଣ୍ଣନା କରାଯାଇଥିବ ଦେବଦେବ ଜଗତ ପଦେ କିନ୍ତୁ ଜଗତ ପତି ଯିଏ ତେଣୁ ଯଦି ଭଗବାନ କହିବେ ହେ ଉତ୍ତରା ତମେ କାହିଁକି ବ୍ୟସ୍ତ ହେଉଛ ତମର ରହିଛନ୍ତି ଏମାନେ ସବୁ ତମର ଶତ୍ର ରହିଛନ୍ତି ଅର୍ଜୁନ ରହିଛନ୍ତି ଅନ୍ୟ ଦୁଷ୍ଟ ବା ଭୀମ ଏତେ ସବୁ ରହିଛନ୍ତି ତେଣୁ ଏତେ ବ୍ୟସ୍ତ କାହିଁକି କହୁଛ ସେମାନଙ୍କୁ ରଖିବା ସାମ୍ନାଙ୍କୁ ଅଭାବ ଅଛି ପ୍ରଭୁ ଯଦି ସେ ତାଙ୍କ ପୁତୁରା ହେବେ ବସୁଦେବ ହେଉଛନ୍ତି ତାଙ୍କ ଭାଇ ବସୁଦେବ ପୁତ୍ର ହେଉଛନ୍ତି କୃଷ୍ଣ ତାଙ୍କ ପୁତୁରା କେମିତି ଆଣିଛନ୍ତି କିଏ ତାଲାମ ମନୁଷ୍ୟ ନୁହନ୍ତି ଯେଉଁଦିନ ଭଗବାନ ନମସ୍ତେ ମୁଁ ଆପଣଙ୍କୁ ନମସ୍କାର କରୁଛି କୃଷ୍ଣ କହୁଛନ୍ତି ଯେଉଁଦି ନାହିଁ ତମେ ମୋତେ କ'ଣ ନମସ୍କାର କରୁଛ ଭୁଲିଗଲେ ମୁଁ କିଏ ମୁଁ ତମର ତା ପୁତୁରା ନା ନା ଆପଣ ପୁରୁଷ ସମସ୍ତେ ପୁରୁଷ ଯାଉ ଆପଣ ସେ ଆଦି ପୁରୁଷ ପ୍ରଭୁ ମୁଁ ଜାଣିଛି ଆପଣ କିଏ ଆପଣ ହେଉଛନ୍ତି ଆଦି ପୁରୁଷ ନମସ୍ତେ ପୁରୁଷଙ୍କୁ ଆଜ୍ଞା ଏବଂ ଈଶ୍ୱର ଆପଣ ହେଉଛନ୍ତି ଈଶ୍ୱର ଆପଣ ସମସ୍ତଙ୍କ ନିୟନ୍ତ୍ରଣକାରୀ କରୁ ପ୍ରକୃତି ପର ଏ ପ୍ରକୃତି ରହିଛି ମୃତ ପ୍ରକୃତି ଆର ଉଭୟ ଆପଣ ଏ ପ୍ରକୃତିର ଆପଣ ନିୟନ୍ତ୍ରଣ କରୁଛନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି ଅର୍ଜୁନକୁ ନବଭାରେ ମୟା ଦକ୍ଷିଣ ପ୍ରକୃତି ଏ ପ୍ରକୃତି ଯାହା ସବୁ ପରିବର୍ତ୍ତନ ହେଉଛି ସକାଳେ ସୂର୍ଯ୍ୟ ଉଦୟ ହେଉଛନ୍ତି ସନ୍ଧ୍ୟାବେଳେ ଅସ୍ତ ହେଉଛନ୍ତି ଏଭଳି ଭାବରେ ଯେତେ ପରିବର୍ତ୍ତନ ହେଉଛି ସେ ଭଗବାନଙ୍କର ଅଭିଜ୍ଞତା ରହୁଛି କାରଣ ଭଗବାନ ହେଉଛନ୍ତି ପ୍ରକୃତିର ମାଲିକ ପ୍ରକୃତି ଭଗବାନ ପ୍ରକୃତିର ଉଦ୍ଧାରେ এবং অরাজকতার উদাহরণ যদিও ভগবান আসছেন কিন্তু অরাজন এই ইতিবার নাম ভগবান অন্তর বই আবশ্যকম অরাজকত উদাহরণ অন্তর বই আবশ্যকম ভগবান সমস্ত মুদ্রে রয়েছেন এবং বাহারে মধ্যে সমুদ্রের পরমাণু ভগবান বিদ্যমান আছেন এবং অন্তর পক্ষে এই মন্দিরে মধ্যে ভগবান কৃষ্ণ উপস্থিত আছেন ভগবান রাত্রে উপস্থিত আছেন শিবজী উপস্থিত আছেন কিন্তু তথাপি লোকমানে জানিপারুনাহান্তি এভাবে ভাবে সেখানে অন্ধ হয়েছিল সপুত্র মন দ্বারা অন্ধ হয়েছিল সেমানে ভগবান জানিপারুনাহান্তি গলা পরে সে প্রার্থনা করছেন যুধিষ্ঠ মহারাজ আসলে যুধিষ্ঠ মহারাজ শোক দূরাই পারলা না ভগবান ভগবত গীতারে অর্জুন গুরু জ্ঞান প্রদান করে এই জ্ঞান দ্বারা অর্জুন আপনার মোহ দূর হয়ে গেল নষ্ট মহা বুদ্ধি লব্ধা ভগবত গীতারা আপনি ভগবান করেন করেছেন অর্জুন ভগবান করেছেন ଭଗବାନ ଯୁଧିଷ୍ଠିର ମହାରାଜଙ୍କ ସହିତ ପାଣ୍ଡବ ମାତୃ ଗାଈକୁ ନେଇ ମୁନିଷ୍ଠାଙ୍କୁ ନେଇ ଯୁଦ୍ଧ କ୍ଷେତ୍ରକୁ ଗଲେ କୁରୁକ୍ଷେତ୍ର ଯୁଦ୍ଧକୁ ଗଲେ ବିଷ୍ଣୁ ଦେଇକି ପଡ଼ିଥିଲେ ସାରା ସରସ୍ୱତୀ କହିଥିଲେ ଚାଳିଶ ଦିନ ପର୍ଯ୍ୟନ୍ତ କହିଲେ ତେଣୁ ବର୍ତ୍ତମାନ ସେ ଭଗବାନ କହିବେ ଠିକ ଅଛି ମୁଁ ତୁମକୁ ଜ୍ଞାନ ଦେବେ ତମ ଶୋକ ଦୂର ହେବ ନାହିଁ ତମେ ବିଷ୍ଣୁ ଜ୍ଞାନ କରିଦେବ ଚାରିଶହ ପଚାଶ ବର୍ଷ ତାଙ୍କୁ ଥିଲେ ତାପରେ ଇଚ୍ଛା କରୁଛି ଇଚ୍ଛା ନ କରିବା ପୂର୍ବ ଆମେ ମୃତ ହେବ ନାହିଁ ଯଦି ପରସ୍ତରେ ପଡ଼ିଥିଲେ ତଥାପି ସେ ମୃତ୍ୟୁବରଣ କରିନଥିଲେ ତେଣୁ ଯୁଧିଷ୍ଠ ମହାରାଜ ଯେତେବେଳେ ଯାଇ ପହଞ୍ଚନ୍ତି ବିଷ୍ଣୁଦେବଙ୍କ ପାଖରେ ବିଷ୍ଣୁଦେବ କହୁଛନ୍ତି ନାହିଁ ସେ କହିକି ରାଜନ ପୁମାନ ଲୁକା ମୁହଁ ଯୁଧିଷ୍ଠ ମହାରାଜ ଦେଖୁଛନ୍ତି ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି କାରଣ ଯେଉଁ ଦୁର୍ଯ୍ୟୋଧନ ଦେଖୁଛନ୍ତି ସାହାଯ୍ୟ କରୁଥିଲେ କିନ୍ତୁ ଦୁର୍ଯ୍ୟୋଧନ ସମସ୍ତ ପ୍ରକାର ଅଭାବ ଥିଲା ବିଷ୍ଣୁଦେବ ହେଉଛନ୍ତି ଜଣେ ମହାରାଜ ଯିଏକି ଧର୍ମ ଜାଣନ୍ତି ଶପଥ କରିଥିଲେ ଯେ ଅର୍ଜୁନଙ୍କର ରାଜସିଂହାସନକୁ ସୁରକ୍ଷା ଦେବେ ସେଥିପାଇଁ ଦୁର୍ଯ୍ୟୋଧନଙ୍କର ପ୍ରତୀକ୍ଷା କରିଥିଲେ କିନ୍ତୁ ଯେତେବେଳେ ଦୁର୍ଯ୍ୟୋଧନ ମୃତ୍ୟୁ ହେଇଯାଇଛି ଯୁଧିଷ୍ଠିର ମହାରାଜ ଆସିଛନ୍ତି ସୁରକ୍ଷା ଦେଖି ତାଙ୍କୁ ଆନନ୍ଦିତ ହେଉଛନ୍ତି କିନ୍ତୁ ସେ କହୁଛନ୍ତି ଅହୋ ନ୍ୟାୟ ଅହୋ କଷ୍ଟମ ଯେ ଝିଅ ଜନ୍ମ ନା ଜୀବିତ ନାହିଁ ଏକ ଦୋଷ ଯେ ବ୍ରାହ୍ମଣ ଅତ୍ୟନ୍ତ ଦେବା ଆଶ୍ରୟ ସେ ଆଶ୍ରୟ ଦେଉଛନ୍ତି
ସର୍ବ କାମ ଲୁଗାମୟୀ
ଶ୍ରୀକୃଷ୍ଣ ଭଗବାନ ରାବ ଓଏଶ୍ୱରୀ ସୁତି ଘୋଡ଼ା ଘୋଡ଼ା ଶ୍ରୀକୃଷ୍ଣଙ୍କର କୌଣସି ଅର୍ଥନୈତିକ ସଙ୍କଟ ନଥିଲା। କାମ ବହୁତ ପର୍ଜନ୍ୟ ପର୍ଜନ୍ୟ ଦୃଷ୍ଟି ମାଧ୍ୟମରେ ଯାହା ଯାହା ଆବଶ୍ୟକତା ସେ ପୂରଣ ହୋଇଥିଲା। ସର୍ବକାମ ଦୁଗାମୟୀ ଏ ପୃଥିବୀକୁ ସର୍ବକାମ ଦୁଗା ବୋଲି କୁହାଯାଏ। ଏ ପୃଥିବୀ ପୃଷ୍ଠରେ ଯେତେ ଜୀବ ରହିବେ, ମନୁଷ୍ୟ ଚାରି ଲକ୍ଷ ପ୍ରକାର ମନୁଷ୍ୟ, କିନ୍ତୁ ଆଉ ଲକ୍ଷ ଲକ୍ଷ ପ୍ରକାର ଜୀବ ଅଛନ୍ତି। ଏ ସମସ୍ତଙ୍କର ଯାହା ଯାହା ଆବଶ୍ୟକତା ଅଛି ଏ ପୃଥିବୀ ପୂରଣ କରା। ତେଣୁ ଏ ସର୍ବକାମ ଦୁଗାମୟୀ ବୋଲି କୁହାଯାଉ। ଯେହେତୁ ଧର୍ମରାଜ ଗ୍ରାମ ଶାସନ କରୁଥିଲେ, ତେଣୁ ଗୋ ରକ୍ଷା କରିଥିଲେ। ଶିଶୁ ସୂକ୍ଷ୍ମ ପ୍ରଧାନ ଗାଁର ବାଟି ମାଟି ସବୁ ବଦ ବା ମାଟି ସବୁ ସ୍ଥିତିକୁ ମାନେ ଓଦା ହେଇଯାଉଥିଲା। କିଭଳି ସେ ପ୍ରୟାସ କରି କେତେ ବଦା ଗାଭୀମାନେ ସୁରକ୍ଷିତ ହେଇଥିଲେ। ଭଗବତଗୀତାରେ ଭଗବାନ ଅନୁରାଗ ସଭାରେ ଅର୍ଜୁନ କହୁଛନ୍ତି, ଜୀବ 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି, କିନ୍ତୁ ଭଗବାନ କହିଲେ ଗୋ ରକ୍ଷା ଗାଭୀମାନଙ୍କୁ ସୁରକ୍ଷା ଦେବା ପାଇଁ ସେ କହିଲେ। ତେଣୁ ଭଗବାନ ଯୁଧିଷ୍ଠିର ଗାଭୀମାନଙ୍କୁ ରକ୍ଷା କରିଥିଲେ। ସେମାନେ ବହୁତ ଉଦା ବହୁତ ଆନନ୍ଦିତ ହେଇଥିଲେ। ତାଙ୍କର କନ୍ହାରୁ କ୍ଷୀର ଅନୁମାନ ବାହାରି ସବୁ ଖୁସି ଓଦା ହେଇଯାଉଥିଲା। ବର୍ଷା କଥା ଆଲୋଚନା ଏଭଳି ଘଟଣାଙ୍କର ରାଜ୍ୟ ଶାସନ ଥିଲା, ସେମାନେ ବହୁତ ଆନନ୍ଦ ହେଉଥିଲେ। ତେଣୁ ଭଗବାନ ସେଠି ତାଙ୍କୁ ତାକୁ ପୁଣି ତାଙ୍କ ରାଜସିଂହା ଅଧିକାର ଦେଇ ରାଜସିଂହା ତାକୁ କରି ଭଗବାନ ଆସୁଛନ୍ତି।
ଜୟ ଗୋପାଳ ଜୟ ଗୁରୁଦେବ ଜୀ ଆନନ୍ଦ।